वासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध चौसठी अध्याय श्लोक 40 न मे ब्रह्म धनं भूयात् न मे ब्रह्म धनं भूयात् यद्गृध्वार्पायुषो नरः पराजिताश्च्युता राज्यात् भवन्त्युद्विजनो हयः न मे ब्रह्म धनं भूयात् यद्गृध्वार्पायुषो नरः पराजिताश्च्युता राज्यात् भवन्त्युद्विजिनो हयः न मे ब्रह्म धनं भूयात् वृद्धार्पायुषो नरः पराजिताश्च्युता राज्यात् भवन्त्युद्विजिनो हयः न मे ब्रह्म धनं भूयात् पराजिताश्च्युताराजन् विजुनो हयः धनं भूयापायुषो नरः राजिता उदा राजा अवन्दीयद्विजिनो हयः न मे ब्रह्म धनं भूयात् यद्गृध्वार्पायुषो नरः राजिताश्च्युता राजा भवन्त्युद्विजिनो हयः न मे ब्रह्म धनं भूयात् ଅନୁବାଦ ମୁଁ ବ୍ରାହ୍ମଣର ଧନ କାମନା କରୁନାହିଁ ଯେଉଁମାନେ ତାହା କାମନା କରନ୍ତି ସେମାନେ ସ୍ୱଳ୍ପାୟୁ ଏବଂ ପରାଭୂତ ହୁଅନ୍ତି ସେମାନେ ସେମାନଙ୍କ ରାଜ୍ୟ ହରାଇ ଅନ୍ୟ ନିକଟରେ ଉଦ୍ବେଗ ସୃଷ୍ଟିକାରୀ ସର୍ପରେ ପରିଣତ ହୁଅନ୍ତି ଏଇଠାରେ ସାଉଣ୍ଡଟା ଆସୁନି ବୋଧେ ସାଉଣ୍ଡଟା ନା ସେ ଏଇଟା ଟିକେ ଏଇଟା ଦେଖିଲ ଏଇଟା ଏଇଟା ଫୋନ୍ ସେଇଟା କାଢ଼ିଦିଅନ୍ତୁ ନହେଲେ ଏଇଟା ଏଇଟା ଏଇଟାରେ ଆସୁନି ବୋଧେ ଏଇଟା ସାଉଣ୍ଡଟା ହରେ କୃଷ୍ଣ ଶ୍ଳୋକର ଅନୁବାଦ ମୁଁ ବ୍ରାହ୍ମଣର ଧନ କାମନା କରୁନି ମୁଁ କହିଲି ନା ତେଣୁ ଏହିଭଳି ଭାବରେ ଏଇ ଯେଉଁ ଚାଳିଶଟି ଚାଳିଶତମ ଶ୍ଳୋକ ଆଜି ଆମେ ପାଠ କରିବା, ଆମେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଗତକାଲି ଆମେ ଆଲୋଚନା କରିଥିଲେ କିଭଳି ଭାବରେ ସ୍ୱଦତ୍ତାଂ ପରଦତ୍ତାଂ ବା ବ୍ରହ୍ମବୃତ୍ତିଂ ହରେତ୍ୟଜଃ ଷଷ୍ଠୀ ବର୍ଷ ସହସ୍ରାଣୀ ବିଷ୍ଟାୟାଂ ଜାୟତେ କୃମି। ଦେଖିଲ ତୁମ ଇଏ ଫୋନ୍ରେ ଦେଖିଲ, ହରେ କୃଷ୍ଣ ଦେଖିଲ, ଆସୁଛି ଶବ୍ଦ ଆସୁଛି ନା ନାହିଁ? ଗତକାଲି ଆମେ ଯେଉଁ ଆଲୋଚନା କରିଥିଲେ ଦଶମ ଏଇ 39 ନମ୍ବର ଶ୍ଳୋକ, ସ୍ୱଦତ୍ତାଂ ପରଦତ୍ତାଂ ବା ନିଜେ ଦିଅନ୍ତୁ ବା ଅନ୍ୟ କିଏ ଦିଅନ୍ତୁ, ବ୍ରହ୍ମବୃତ୍ତିଂ ହରେତ୍ୟଜଃ, ଯେଉଁମାନେ ଏଇ ବ୍ରହ୍ମର ଯେଉଁ ବୃତ୍ତି ରହିଛି ବା ବ୍ରହ୍ମଧନକୁ ଯେଉଁମାନେ ହରଣ କରନ୍ତି, 60,000 ବର୍ଷ କାଳ ସେମାନେ ବିଷ୍ଠାରେ କୃମି ହୋଇକି ରୁହନ୍ତି। ଷଷ୍ଠୀ ବର୍ଷ ସହସ୍ରାଣୀ ବିଷ୍ଠାୟଂ ଜାୟତେ କୃମି। ତେଣୁ ଏହି ଶ୍ଳୋକଟି ଆମେ ଗତକାଲି ଆଲୋଚନା କରିଥିଲେ, ତେଣୁ ବର୍ତ୍ତମାନ ଆମେ ଆଲୋଚନା କରିବା କିଭଳି ଭାବରେ ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ। ଭଗବାନଙ୍କର ସେ କହୁଛନ୍ତି ନମେ ବ୍ରହ୍ମଧନ ଭୂୟାତ୍, ଭଗବାନ ହେଉଛନ୍ତି ପୂର୍ଣ୍ଣ କାମ, ତାଙ୍କର କୌଣସି ଆବଶ୍ୟକତା ନାହିଁ। ସାଉଣ୍ଡଟା ଆସୁନି ପ୍ରକୃତରେ ଥରେ, ଆଚ୍ଛା ଆଚ୍ଛା ଆସୁନି ନା, ସେଇଟା କାଢ଼ିଦିଅନ୍ତୁ, ସେ ଇଏଟା କାଢ଼ିଦିଅନ୍ତୁ, ଛାଡ଼ିଦିଅନ୍ତୁ। ତେଣୁ ଏଠି କୁହାଯାଉଛି ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ, ତେଣୁ ସେ ଭଗବାନ କିନ୍ତୁ କହୁଛନ୍ତି ମୋର ବ୍ରହ୍ମଧନ ଦରକାର ନାହିଁ, ସବୁକିଛି ଧନ ଭଗବାନଙ୍କର, ଏମିତି କିଛି ନାହିଁ ଏଇଟା ବ୍ରାହ୍ମଣର ଧନ, ଇଏ କ୍ଷତ୍ରିୟର ଧନ, ଇଏ ବୈଶ୍ୟର ଧନ ବା ଏ ଶୂଦ୍ରର ଧନ, ସବୁ ଧନ ହେଉଛି ଭଗବାନଙ୍କର। କିନ୍ତୁ ଭଗବାନ ଯେଉଁଗୁଡ଼ାକ କହୁଛନ୍ତି ଭଗବାନଙ୍କର କିଛି ସବୁକିଛି ଭଗବାନ କହିଲେ ସବୁ ଐଶ୍ୱର୍ଯ୍ୟର ମାଲିକ ସେ, ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ବୀର୍ଯ୍ୟସ୍ୟ ଯଶସ୍ୟ ଶ୍ରେୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗବାନଙ୍କ ନା। ଐଶ୍ୱର୍ଯ୍ୟ କହିଲେ ଯେତେ ଧନ ରହିଛି ସବୁକିଛିର ମାଲିକ ସିଏ, ପୂର୍ଣ୍ଣ ପୂର୍ଣ୍ଣ ଧନ ସିଏ, ଏମିତି କିଛି ନାହିଁ ତାଙ୍କର ଧନ କିଛି କମ୍ ରହିଛି ନା। ଐଶ୍ୱର୍ଯ୍ୟ ସମଗ୍ର ବୀର୍ଯ୍ୟ ମଧ୍ୟ, ବୀର୍ଯ୍ୟ କହିଲେ ସେହିଭଳି ଭାବରେ ତାଙ୍କର ଶକ୍ତି ମଧ୍ୟ ରହିଛି, ଏବଂ ଯଶ ମଧ୍ୟ ତାଙ୍କର ରହିଛି ଯଶ, ଏବଂ ଶ୍ରେୟ କହିଲେ ସୌନ୍ଦର୍ଯ୍ୟ, ଏହିଭଳି ଭାବରେ ତାଙ୍କର ଜ୍ଞାନ ଏବଂ ବୈରାଗ୍ୟ ପୂର୍ଣ୍ଣ ମାତ୍ରାରେ ରହିଛନ୍ତି, ସିଏ ହେଉଛନ୍ତି ଭଗବାନ। ଏହିଭଳି ଭାବରେ ଯାହାଙ୍କ ପାଖରେ ସବୁକିଛି ଐଶ୍ୱର୍ଯ୍ୟ ପୂର୍ଣ୍ଣ ଭାବରେ ରହିଛନ୍ତି ଭଗବାନ, କିନ୍ତୁ ତାଙ୍କର କୌଣସି କାମନା ନାହିଁ, କିନ୍ତୁ ଯଦି କିଏ ତାଙ୍କୁ ପ୍ରଦାନ କରନ୍ତି ସେ ସେଇଟାକୁ ଗ୍ରହଣ କରନ୍ତି, ତାଙ୍କର କୌଣସି ଆବଶ୍ୟକତା ନାହିଁ, ଖାଦ୍ୟର ମଧ୍ୟ ଆବଶ୍ୟକତା ନାହିଁ, ଧନର କିଛି ଆବଶ୍ୟକତା ନାହିଁ, କିଛି କିଛି ବସ୍ତୁର ତାଙ୍କର ଆବଶ୍ୟକତା ନାହିଁ, ପୂର୍ଣ୍ଣ କାମ ସେ, ସେ ତାଙ୍କର ନିଜର ଆତ୍ମାରାମ, ସେ ଆତ୍ମାରେ ତାଙ୍କର ଆତ୍ମା ଓ ଶରୀର ବି କିଛି ତଫାତ୍ ନାହିଁ, ଆତ୍ମାରାମ ସେ, ସବୁକିଛି ତାଙ୍କର ସେ ଯାହା ଚାହିଁବେ ତାହା ପୂର୍ଣ୍ଣ ହେବ, ପୂର୍ଣ୍ଣ କାମ ସିଏ। କିନ୍ତୁ ଏଠି ଆମକୁ ଶିକ୍ଷା ଦେବା ପାଇଁ କହୁଛନ୍ତି ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ, ସେ କାହିଁ ବ୍ରହ୍ମଧନକୁ କରିବେ, ଭଗବାନ ଏଠି କହୁଛନ୍ତି ନମେ ବ୍ରହ୍ମଧନ ଭୂୟାତ୍ ଯତ୍ ବୃଦ୍ଧା ଅଳ୍ପାୟୁଷ ନରହ। ଭଗବାନ ଆମ ପାଇଁ ଶିକ୍ଷା ଦେଉଛନ୍ତି, ସାଧାରଣ ଜୀବ ଭଳି ନିଜକୁ କହୁଛନ୍ତି ମୁଁ କୌଣସି ବ୍ରହ୍ମଧନକୁ ମୁଁ ଆଶା କରୁନାହିଁ, ଯଦି ବ୍ରହ୍ମଧନ ଆଶା କରି କ'ଣ ହେବ, ଭୂୟାତ୍ ଯତ୍ ବୃଦ୍ଧା, ଏଇ ବ୍ରହ୍ମଧନକୁ ଯଦି ଆମେ ହରଣ କରିବା, ବୃଦ୍ଧାତ୍ କହିଲେ ହରଣ କରିବା, ଯଦି କ'ଣ ହେବ ନା ଅଳ୍ପାୟୁଷ ନରହା, ତାଙ୍କର ଆୟୁଷ କମିଯିବ, ନରହା ତାଙ୍କର ଆୟୁଷ ଯେଉଁ ରହିଛି, ଆୟୁଷ ଜଣଙ୍କର ଆୟୁଷ କ'ଣ ଆଉ ଏଇଭଳି ଭାବରେ ସବୁ ନିର୍ଦ୍ଦିଷ୍ଟ ହୋଇକି ରହିଛି, ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀ ଏ ଚାରୋଟି ବସ୍ତୁ ସମସ୍ତଙ୍କର ଫିକ୍ସ ହୋଇକି ରହିଛି, କିଏ କେଉଁଭଳି ଭାବରେ କେତେ ବର୍ଷ କେଉଁଠି ଜନ୍ମ ନେବ, କେଉଁଠି ଯେ କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବ, କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବ, କେତେ ଐଶ୍ୱର୍ଯ୍ୟ ସୁତ, କେତେ ବିଦ୍ୟା ପ୍ରାପ୍ତ ହେବ, ଏଇଟା ପୂର୍ବ ଜନ୍ମ କର୍ମଫଳ ଅନୁସାରେ ନିର୍ଦ୍ଧାରିତ ହୋଇକି ରହିଛି। କୁନ୍ତୀ ଦେବୀ କହୁଛନ୍ତି ଯେ ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଭୀର୍ ୟଧମାନ ମଧପୁମାନ, नैवाहति अभिधातुं भयित्वांग अकिंचन गोचर। जन्म जो मैंने उच्च कुल जन्म नौसंधि बहुत ऐश्वर्य रही बहुत विद्या रही बहुत सौंदर्य रही से मैंने मद एम सब गर्वित हो जाती। जन्म ऐश्वर्य सूत्र सी भी यदमान मद पुमान से मैंने जो मद जो रही अहंकार सब रही ये बढ़ी जाए तांकर। तेणु से मैंने भगवान भजन कर पारती ना नैवाहति अभिधातु भाई तो अकिंचन गोचर। कुंतीदेवी कहते आपण अकिंचन जो मान कि जो मान सबकि सब से चिंता करती हूँ भगवान बोली निजर बोली निजर सत्य को आरोपित करती ना सबकि प्रकृति भगवान। तेणु ये कुंतीदेवी कहते नैवाहति अभिधातु भगवान से भजन कर पारती ना भाव सहित भजन कर पारती ना। हरे कृष्णा 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 हरे 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 राम 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 हरे। नैवाहति अभिधातु भयित्वांग अकिंचन गोचर। आपण जहाँ किसी ना तर गोचर तर से मैंने ही भगवान भजन करें जो मान सबकि रही भगवान भजन करूना कारण गर्व रही गर्व रही। तेणु ये वर्णना करगवदगीता षष्ठ अध्याय रे जे अर्जुन पचारसंदी जदि जाने भगवान को भजन करसंदी किंतु भजन रे से पाई पूर्णता प्राप्त हो पारे ना ताले तांकर अवस्था कौन हम। भगवद षष्ठ अध्याय रे भगवान अर्जुन पचारसंदी प्रश्नटी से कहसंदी जे अजत अजति श्रद्धा पेता जोगा चलित मानस अप्राप्य जोग संसिधि का गति कृष्ण गच्छति। तांकर कौन गति हम तांकर कौन स्थिति रे। तेणु भगवान क्वचित उभय भ्रष्ट छिन्ना भ्रम नश्यति अप्रतिष्ठ महाभाव विमूढ़ भ्रमणपति। जमी आम देखुचे आकाश रे सब बादल बादल सब रही किंतु बादल सब जदि पवन द्वारा छिन्न विच्छिन्न हो जाए तेल से किसी वृष्टि करे ना। से भाव में जड़े भगवान भजन करने आसिक सबकि भौतिक ऐश्वर्य भौतिक सुख सुविधा को सब त्याग कर भगवान भजन करूँ भगवान भजन में बहुत नियम सब रही किंतु से भगवान भजन सिद्धि प्राप्त हो पारे ना तर अवस्था कौन हम। जिन बादल वायु द्वारा विचारित होकरी से वृष्टि विच्छिन्न हुए से भाव में आम भौतिक ऐश्वर्य प्राप्त हो पार ना कि परमार्थिक ऐश्वर्य मत प्राप्त हो पार ना कि प्राप्त हो पार ना भाव में सी अर्जुन अर्जुन प्रश्न पचार प्रभु भगवान तार उत्तर कहते अर्जुन जो मैंने ये धारा को आसती अर्जुन नैवाहन मित्र विनाशस्त विद्यते नही कल्याण कुछ कश्चि दुर्गति गच्छति। अर्जुन जो मैने कौन जो मैने कल्याणकर मार्ग यहाँ भगवान को जो मैंने आराधना करसंदी सब श्रेष्ठ कल्याण तर हम कल्याणकर मार्ग। तेणु ये कल्याणकर मार्ग में केवल जन दुर्गति हम ना कश्चित क्षण न कल्याण कर दुर्गति ताहत गच्छति। अर्जुन को बहुत बहुत स्नेह संबोधन करसन भगवान ताहत गोटे शब्द एभली रही संस्कृत शब्द से पिता को डाक हे पुत्र को मत डाक हे ताहत। तेणु एटी तो अर्जुन को पिता बोली संबोधन करेनि पुत्र बोली संबोधन भगवान समस्त पिता नाचुराल भाव हूँ से भगवान समस्त पिता एमती कहीं नाकर से पिता नुहंती। तेणु ये तात शब्द आम चिंता भाविबा ये भगवान अर्जुन को पुत्र भाई संबोधन करल्याण कुछ कशित दुर्गति तात गच्छति। तेणु तांकर कौन सी कल्याणकर मार्ग जन आसी मैंने केवेले दुर्गति हम ना प्राप्य पुण्यकृतांग लोकानि सुत्वा शाश्वती समा सूचिनांग श्रीमतांगे हे जोग भ्रष्ट भिजायते। से मैने ଯେଉଁ ପୁଣ୍ୟକୃତ ଲୋକମାନଙ୍କର ପ୍ରାପ୍ୟ ପୁଣ୍ୟକୃତ ଲୋକମାନେ ଶୁଦ୍ଧା, ପ୍ରାପ୍ୟ କହିଲେ ସେମାନେ ପ୍ରାପ୍ତ ହେବେ, ପୁଣ୍ୟକୃତ ଲୋକ ପୁଣ୍ୟମାନ ଯେଉଁମାନେ ପୁଣ୍ୟ କାର୍ଯ୍ୟ କରିବେ ସେମାନେ ଉନ୍ନତ ଲୋକକୁ ଯିବେ, ପୁଣ୍ୟକୃତ ଲୋକ ସେଇଟା କୁହାଯାଏ। ତେଣୁ ପ୍ରାପ୍ୟ ପୁଣ୍ୟକୃତ ଲୋକମାନେ ଶୁଦ୍ଧା, ସେହି ଲୋକମାନଙ୍କୁ ଯାଇକରି ଶାଶ୍ୱତୀ ସମା ବହୁ ବର୍ଷ କାଳ ସେଠି ରହିବେ, ଏବଂ ସେଠୁ ଆସିଲା ପରେ ସେଠୁ ପୁଣି ଆସିବେ, ଏ ଭୌତିକ ପୃଷ୍ଠକୁ ଆସିବେ। ସୂଚନାଂ ଶ୍ରୀମତାଂ ଗେହେ ଯୋଗ ଭ୍ରଷ୍ଟ ବିଜାୟତେ, ସୂଚନାଂ କହିଲେ ଯେଉଁମାନେ ବ୍ରାହ୍ମଣ, ବ୍ରାହ୍ମଣ ଘରେ ପବିତ୍ର ଯେଉଁମାନେ ପବିତ୍ର ରହିଛନ୍ତି ସୂଚନାଂ, ଏବଂ ସୂଚନାଂ ଶ୍ରୀମତାଂ, ଶ୍ରୀମତାଂ କହିଲେ ଧନୀ, ଧନୀ ବ୍ୟକ୍ତି, ଏମାନଙ୍କ ଗୃହରେ ସେମାନେ ଜନ୍ମଗ୍ରହଣ କରନ୍ତି। ସୂଚନାଂ ଶ୍ରୀମତାଂ ଗେହେ ଯୋଗ ଭ୍ରଷ୍ଟ ବିଜାୟତେ, ସେମାନେ ଯେଉଁମାନେ ଯୋଗରେ ଭ୍ରଷ୍ଟ ହୋଇଥାନ୍ତି ସେମାନେ ଏହିଭଳି ଭାବରେ ଜନ୍ମ ନିଅନ୍ତି। ପୁଣି ଅଥବା ଯୋଗିନାମ ଏବ କୁଳେ ଭବତି ଧୀମତା, ଏତଦ୍ଧି ଦୁର୍ଲଭତରଂ ଲୋକେ ଜନ୍ମ ଯଦି ଦୃଶମ, ଆଉ ଯେଉଁମାନେ ନହେଲେ ଯେଉଁମାନେ ଆଉ ଟିକେ ଉନ୍ନତ ସ୍ତରକୁ ଯାଇକରି ତାଙ୍କର ପତନ ହୋଇଯାଏ, ଭକ୍ତିରେ ଭକ୍ତି ଯୋଗରେ ଯେଉଁ ରହିଛି ବିଭିନ୍ନ ସ୍ତରରେ ରହିଛି, ଭକ୍ତିର ସାମୃତ ସିନ୍ଧୁରେ ରୂପ ଗୋସ୍ୱାମୀ ସେଇଟା ବର୍ଣ୍ଣନା କରିଛନ୍ତି କ'ଣ କ'ଣ ସବୁ ସ୍ତର ରହିଛି। ତେଣୁ ସେହି ସ୍ତରରେ ଯେଉଁମାନେ ଟିକେ ନୀଚ ସ୍ତରରୁ ପତନ ହୋଇଯାଆନ୍ତି ସେମାନେ ଏହିଭଳି ଭାବରେ ବିଭିନ୍ନ ଉନ୍ନତ ଲୋକମାନଙ୍କୁ ନେଇକରି ସେଠି ଉପଭୋଗ କଲା ପରେ ପୃଥିପୃଷ୍ଠକୁ ଆସନ୍ତି ଏବଂ ବ୍ରାହ୍ମଣ ଘରେ ବା ଧନୀ ଘରେ ଜନ୍ମ ନିଅନ୍ତି। ପ୍ରଭୁପାଦ ମହାରାଜ କହନ୍ତି ଆମେରିକାର ଲୋକମାନେ ଯେଉଁ ବହୁତ ଧନୀ ସବୁ ରହିଛନ୍ତି ସେମାନେ ପୂର୍ବରେ ଏହିଭଳି ଭାବରେ ଯୋଗଭ୍ରଷ୍ଟ ହୋଇଥିଲେ, ସେଇଥିପାଇଁ ସବୁ ଧନୀ ଘରେ ସବୁ ଜନ୍ମ ନେଇଛନ୍ତି। ଆମେରିକାରେ ଯେଉଁମାନେ ଜନ୍ମଗ୍ରହଣ କରୁଛନ୍ତି ମାନେ ବହୁତ ଧନୀ ବ୍ୟକ୍ତି ସେମାନେ, ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି ତାଙ୍କ ଲେକ୍ଚରରେ। ତେଣୁ ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରର ଅଥବା ଯୋଗିନାମ ଏବ ସେମାନେ ଯୋଗୀମାନଙ୍କର ଗୃହରେ ଜନ୍ମଗ୍ରହଣ କରନ୍ତି, କୁଳେ ଭବତି ଧୀମତା, ଯୋଗୀମାନଙ୍କର କୁଳରେ ଜନ୍ମ ନିଅନ୍ତି, ଧୀମତା ସେମାନେ ବହୁତ ବୁଦ୍ଧିମାନ। ଏତଦ୍ଧି ଦୁର୍ଲଭତରଂ ଲୋକେ ଜନ୍ମ ଯଦି ଦୁଷମ, ଏ ଜନ୍ମ ବହୁତ ଦୁର୍ଲଭ, ଏତଦ୍ ଦୁର୍ଲଭତରଂ, ଦୁର୍ଲଭତର ବୋଲି କୁହାଯାଉଛି ଜନ୍ମ ଯଦି ଦୁଷମ। ତେଣୁ ଏହିଭଳି ଭାବରେ ଯେଉଁମାନେ ଉନ୍ନତ ସ୍ଥିତି ପ୍ରାପ୍ତ ହୁଅନ୍ତି ବିଭିନ୍ନ ପ୍ରକାର ପୁଣ୍ୟ କାର୍ଯ୍ୟ କରୁଥିବାରୁ ସେମାନେ ଆଜି ବହୁତ ଧନୀ ପରିବାରରେ ଜନ୍ମଗ୍ରହଣ କରିଛନ୍ତି ବା ଉନ୍ନତ କୂଳରେ ଜାହାତ ହୋଇଛନ୍ତି, ବା ସେହିଭଳି ଭାବରେ ସେମାନେ ତାଙ୍କର ବିଦ୍ୟା ରହିଛି, ତାଙ୍କର ସୌନ୍ଦର୍ଯ୍ୟ ରହିଛି, ଏସବୁ ବିଭିନ୍ନ ପୁଣ୍ୟ କାର୍ଯ୍ୟ କରିଥିବାରୁ ସେ ପ୍ରାପ୍ତ ହୋଇଛନ୍ତି। କିନ୍ତୁ ଏଇଟା ପ୍ରାପ୍ତ ହୋଇକରି ସେମାନେ ପୁଣି କ'ଣ ହୁଏ ନା ଗର୍ବ ହୋଇଯାଏ, ତାଙ୍କର ଗର୍ବ ହୋଇଯାଏ, ଏସବୁ ପ୍ରାପ୍ତ ହୋଇକରି ଐଶ୍ୱର୍ଯ୍ୟତା ଅନ୍ଧ ହୋଇଯାଆନ୍ତି, ସେମାନେ ଐଶ୍ୱର୍ଯ୍ୟରେ ଅନ୍ଧ ହୋଇଯାଆନ୍ତି। ତେଣୁ ସେମାନେ ଭଗବାନଙ୍କର ଭଜନ କରନ୍ତି ନାହିଁ, କାରଣ ସେ ଭଗବାନ ସେ ଯେଉଁମାନଙ୍କର ସାଧାରଣତଃ ଯେଉଁମାନଙ୍କୁ କିଛି ଆବଶ୍ୟକତା ପଡ଼େ ସେମାନେ ଭଗବାନ ପ୍ରାର୍ଥନା କରନ୍ତି, କିଛି ଆମର କିଛି ଦରକାର, ଚତୁର୍ବିଧା ଭଜନ୍ତେ ମାଙ୍ଗ ଜନା ସୁକୃତି ଅର୍ଜୁନ ଆର୍ଥ ଜିଜ୍ଞାସୁରର୍ଥ ଆର୍ଥୀ ଜ୍ଞାନୀ ଚ ଭରତର୍ଷଭ, ଚାରି ପ୍ରକାର ବ୍ୟକ୍ତି ଭଗବାନ ଭଜନ କରନ୍ତି। ସେମାନେ କିଏ କିଏ ନା ଆର୍ଥ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ, ଚ ଶବ୍ଦରେ ଆଉ ମଧ୍ୟ ଅନ୍ୟମାନେ ଅଛନ୍ତି, ଏହି ଚାରି ପ୍ରକାର କାଟେଗୋରି କରିଛନ୍ତି ଭଗବାନ। ତେଣୁ ଆର୍ଥ କହିଲେ ଯେଉଁମାନେ ବିପଦରେ ପଡ଼ିକି ଭଗବାନଙ୍କୁ ଶରଣ ଯାଆନ୍ତି ସେମାନେ ସୁକୃତି ନୁହଁ, ତାଙ୍କର ପୁଣ୍ୟ ରହିଛି ଯେଉଁଥିପାଇଁକି ସେ ଭଗବାନଙ୍କୁ ଭଜନ କରୁଛନ୍ତି, ଯେଉଁମାନଙ୍କର ସୁକୃତି ନାହିଁ ସେମାନେ ଭଗବାନଙ୍କୁ ଭଜନ କରୁନାହାନ୍ତି। ଏବଂ ଜିଜ୍ଞାସୁ, ଜିଜ୍ଞାସୁ କହିଲେ ଭଗବାନଙ୍କୁ ଜିଜ୍ଞାସା କରୁଛନ୍ତି, ଯେଉଁମାନେ ସୁକୃତିବାନ ବ୍ୟକ୍ତି ସେମାନେ ଭଗବାନ ବିଷୟରେ ଜିଜ୍ଞାସା କରୁଛନ୍ତି, ନହେଲେ ପୃଥିବୀ ପୃଷ୍ଠରେ ବହୁତ ପ୍ରକାର ଜିଜ୍ଞାସା ରହୁଛି, କିନ୍ତୁ ଭଗବତ ଜିଜ୍ଞାସା ଖୁବ୍ କ୍ୱଚିତ ଲୋକଙ୍କର ସେ ଆସୁଛି, ଭଗବତ ଜିଜ୍ଞାସା ଆସୁଛି। ବ୍ରହ୍ମ ବେଦାନ୍ତ ସୂତ୍ରରେ ବର୍ଣ୍ଣନା କରାଯାଇଛି ଅଥାତ ବ୍ରହ୍ମ ଜିଜ୍ଞାସା, ଯେଉଁମାନଙ୍କର ବ୍ରହ୍ମ ଜିଜ୍ଞାସା ଆରମ୍ଭ ହୋଇଛି ତାକୁ ବୁଝିବାକୁ ପଡ଼ିବ, ତାଙ୍କର ମାନବ ଜନ୍ମ ଆରମ୍ଭ ହେଲା। କିନ୍ତୁ ଅଧିକାଂଶ ଲୋକ ଆମେ ଦେଖିବା ପୃଥିବୀ ପୃଷ୍ଠରେ କେତେ ଲୋକ ଅଛନ୍ତି, କୋଟି କୋଟି ଲୋକ ଅଛନ୍ତି, କିନ୍ତୁ କେତେଜଣ ଏଇ ବ୍ରହ୍ମ ଜିଜ୍ଞାସା କରୁଛନ୍ତି? ବ୍ରହ୍ମ ଜିଜ୍ଞାସା ଖୁବ୍ କ୍ୱଚିତ ଲୋକ କରୁଛନ୍ତି ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ତେଣୁ ଯେଉଁମାନେ ଜିଜ୍ଞାସା କରୁଛନ୍ତି, ଜିଜ୍ଞାସୁ ଜିଜ୍ଞାସୁ କହିଲେ ପୁଣ୍ୟମାନ ବ୍ୟକ୍ତିମାନେ ଏଇ ଜିଜ୍ଞାସୁ କରନ୍ତି ଭଗବାନ ବିଷୟରେ। ଯେମିତି ଆମେ ଉଦାହରଣ ରହିଛି ଆରତୀର ଉଦାହରଣ ରହିଛି, ଇଏ ଯେଉଁ ଗଜରାଜ, ଗଜରାଜ ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଦୁଇଟି ଅଧ୍ୟାୟରେ ତାଙ୍କ କଥା ବର୍ଣ୍ଣନା କରାଯାଇଛି। ଆର୍ତ ଦୁଃଖରେ ପଡ଼ିଥିଲା, ବହୁତ ବଡ଼ ପୂର୍ବ ଜନ୍ମରେ ସେ ବହୁତ ବଡ଼ ଭକ୍ତ ଥିଲେ, ତାଙ୍କ ନାମ ଥିଲା କ'ଣ, ତାଙ୍କ ନାମ ଥିଲା ଇନ୍ଦ୍ରଦ୍ୟୁମ୍ନ, ଇନ୍ଦ୍ରଦ୍ୟୁମ୍ନ ନାମ ଥିଲା। ସିଏ ବାନପ୍ରସ୍ଥ ନେଇକରି ଆସିକରି ମଳୟ ପର୍ବତ ଉପରେ ଭଗବାନଙ୍କୁ ଭଜନ କରୁଥିଲେ, କିନ୍ତୁ ସେହି ସମୟରେ ଅଗସ୍ତ ଋଷି ଆସି ପହଞ୍ଚିଗଲେ। ଅଗସ୍ତ ଋଷି ବହୁତ ମହାନ ଋଷି, ଅଗସ୍ତ ଋଷି ଏଭଳି ଭାବେ ରହିଛି, ଅଗସ୍ତ ଋଷିଙ୍କ କଥା ରହିଛି ଯେ କି ସମୁଦ୍ରକୁ ପାନ କରିଦେଇଥିଲେ, ସମୁଦ୍ର ସାତ ସମୁଦ୍ରକୁ ଚଳୁ କରିଦେଇଥିଲେ ଅଗସ୍ତ ଋଷି। ଅଗସ୍ତ ଋଷି ଏହିଭଳି ଭାବରେ ରହିଛନ୍ତି, ତାଙ୍କ ବିଷୟରେ ବହୁତ କଥା ରହିଛି ଅଗସ୍ତ ଋଷିଙ୍କ କଥା। ତେଣୁ ଅଗସ୍ତ ଋଷି ଯେତେବେଳେ ଆସି ପହଞ୍ଚିଲେ ମଳୟ ପର୍ବତରେ, ସେତେବେଳେ ଇନ୍ଦ୍ରଦ୍ୟୁମ୍ନ ଧ୍ୟାନ କରୁଛନ୍ତି, ଭଗବାନଙ୍କ ଧ୍ୟାନ କରୁଛନ୍ତି। ତେଣୁ ଆଉ ସେ ଚିନ୍ତା କରିପାରିଲେ ନାହିଁ, ଜଣେ ଋଷି ଆସୁଛନ୍ତି, ସେ ଜାଣିପାରିଲେ କି ଜାଣିପାରିଲେ ନାହିଁ ଯାହା ବି ହେଉ, କିନ୍ତୁ ଅଗସ୍ତ ଋଷି ତାଙ୍କୁ ଅଭିଶାପ ଦେଇଦେଲେ, କହିଲେ ଏଭଳି ଭାବରେ ଗଜ ଭଳି ରହିଯାଇଛି ସିଏ, ତେଣୁ ତୁମେ ଗଜ ହେଇଯାଅ। ତାଙ୍କୁ ଅଭିଶାପ ଦେଇଦେଲେ, ଗଜ ଅଭିଶାପ ଦେଇଦେଲେ, ସିଏ ଗଜ ହେଇଗଲେ। ତାପରେ ତାଙ୍କର ପତନ ହେଇଗଲା, ସେ ଗୋଟେ ଗଜରାଜ ହେଇଗଲେ, ହାତୀମାନଙ୍କ ଭିତରେ ଶ୍ରେଷ୍ଠ ଗଜରାଜ। ଏଭଳି ହାତୀ, ସାଧାରଣତଃ ବାଘମାନେ ହାତୀକୁ ଆକ୍ରମଣ କରନ୍ତି, କିନ୍ତୁ ଇଏ ହାତୀ ଏଭଳି ଥିଲେ, ବାଘମାନେ ଦେଖିଲେ, ବାଘ ସିଂହମାନେ ଦେଖିଲେ ହାତୀକୁ ପଳେଇ ଯାଆନ୍ତି, ଏତେ ତାଙ୍କର ବଳ ଥିଲା ଗଜରାଜ, ଏଭଳି ଥିଲା। ଏବଂ ସେହିଭଳି ଭାବରେ ଆଉ ଜଣେ ଗନ୍ଧର୍ବ ଥିଲେ, ତାଙ୍କ ନାଁ ହେଉଛି ହୁ ହୁ ଗନ୍ଧର୍ବ ଥିଲା, ତାଙ୍କ ନାଁ ହେଉଛି ହୁ ହୁ ଗନ୍ଧର୍ବ। ତାଙ୍କର ମଧ୍ୟ ସେହିଭଳି ଭାବରେ, ସେ କିନ୍ତୁ ତାଙ୍କର ଯେଉଁ ରହିଛି ସୌନ୍ଦର୍ଯ୍ୟ ରହିଛି, ସେ ସୌନ୍ଦର୍ଯ୍ୟରେ ମତ ହୋଇକି ରହିଥିଲେ, ବିଭିନ୍ନ ଅପ୍ସରାମାନଙ୍କ ସହିତ ବିଭିନ୍ନ ପ୍ରକାର ସବୁ ଲୀଳା କରୁଥିଲେ, କେଳି କରୁଥିଲେ, ଜଳ କେଳି ଇତ୍ୟାଦି ସବୁ କରୁଥିଲେ। ତେଣୁ ଏହି ସମୟରେ ଜଣେ ଋଷି ଆସି ପହଞ୍ଚିଗଲେ, ତାଙ୍କ ନାଁ ହେଉଛି ଦେବଳ ଋଷି, ଦେବଳ ଋଷି। ତେଣୁ ସିଏ କ'ଣ କରୁଥିଲେ, ସିଏ ଯେଉଁ ହୁ ହୁ ଗନ୍ଧର୍ବ, ଏଇଟା ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏଇ ଲୀଳାଟି, ହୁ ହୁ ଗନ୍ଧର୍ବ କ'ଣ କଲେ, ସେଠି ସେ ଜଳରେ ସ୍ନାନ କରୁଥିଲେ, ଇଏ ଯାଇକରି ବୁଡ଼ି ବୁଡ଼ିକିରି ତାଙ୍କ ଗୋଡ଼କୁ ଟାଣୁଥିଲେ, କୁମ୍ଭୀର ଭଳିଆ ଟାଣୁଥିଲେ। ତେଣୁ ଦେବଳ ଋଷି ତାଙ୍କୁ ଅଭିଶାପ ଦେଲେ, ତମେ କୁମ୍ଭୀର ହେଇଯାଅ। ଏଇଭଳି ଭାବରେ ଏଇ ଦୁଇଜଣ ଯାକ ଅଭିଶପ୍ତ ହୋଇଥିଲେ, ଜଣେ ଗଜେନ୍ଦ୍ର ହୋଇଗଲେ ଅଗସ୍ତ ଋଷିଙ୍କର ଅଭିଶାପରେ, ଆଉ ଜଣେ କୁମ୍ଭୀର ହୋଇଗଲେ, ଇଏ ହେଉଛି ଦେବଳ ଋଷିଙ୍କ ଅଭିଶାପରେ। ତେଣୁ ଏହିଭଳି ଭାବରେ ଯେ ଦେବଳ ଋଷି ଯେତେବେଳେ ପ୍ରାର୍ଥନା କଲେ, ସେ କହିଲେ ଠିକ୍ ଅଛି, ତମେ କୁମ୍ଭୀର ହେଲେ ମଧ୍ୟ ତମେ ଯେତେବେଳେ ଗୋଟେ ଗଜକୁ ପ୍ରାପ୍ତ ହେବ, ଗଜ ତମର ଗଜର ପାଦକୁ ଧରିବ, ତାକୁ ଛାଡ଼ିବ ନାହିଁ, ସେ ତାହାଦ୍ୱାରା ତୁମେ ଉଦ୍ଧାର ପାଇବ। ଏଇଭଳି ଭାବେ ଦେବଳ ଋଷି ତାଙ୍କୁ ମାନେ ବ୍ଲେସିଂ ମଧ୍ୟ ଦେଇଥିଲେ, ତାଙ୍କୁ ଆଶୀର୍ବାଦ ଦେଇଥିଲେ, କିନ୍ତୁ ଅଗସ୍ତ ଋଷି କୌଣସି ଆଶୀର୍ବାଦ ଦେଇନଥିଲେ। ଇଏ ହେଇଗଲେ ଗଜରାଜ ହେଇଗଲେ, ଏଇଭଳି ଭାବରେ ବର୍ଣ୍ଣନା କରାଯାଏ ଅଷ୍ଟମ ସ୍କନ୍ଧରେ, ଏଇ ଲୀଳାଟି ବର୍ଣ୍ଣନା କରାଯାଏ। ଏଇଟା ଚତୁର୍ଥ ମନୁଙ୍କ ସମୟରେ ଏଇ ଲୀଳାଟି ହେଇଥିଲା। ଭଗବାନଙ୍କର ଆମେ କହିବା, ଭଗବାନ ବିଭିନ୍ନ ଅବତାର ରହିଛନ୍ତି, ତା ଦେହରେ ଗୋଟିଏ ହେଉଛି ମନ୍ୱନ୍ତର ଅବତାର। ଅତି ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ସେ ମନୁଙ୍କ ସମୟରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୁଏ, ତା ଦେହରେ ଗୋଟିଏ ପରିବର୍ତ୍ତନ ହେଉଛି ଭଗବାନଙ୍କର ଗୋଟିଏ ଅବତାର ଆସନ୍ତି। ତେଣୁ ଏ ଯଦିଓ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ଏବଂ 14 ଜଣ ମଧ୍ୟ ଅବତାର ଆସିଛନ୍ତି, କିନ୍ତୁ ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି, ସେତେବେଳେ ସବୁ ମନୁଙ୍କ ଅବତାର ବିଷୟରେ ବର୍ଣ୍ଣନା କରାଯାଇ ନାହିଁ, ସଂକ୍ଷେପରେ ସବୁ ବର୍ଣ୍ଣନା କରାଯାଇଛି କିନ୍ତୁ ସଂକ୍ଷେପରେ, କିନ୍ତୁ 3ଟି ମନୁଙ୍କର ଅବତାରକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ। କାହିଁକି ନା ପରୀକ୍ଷିତ ମହାରାଜ ଚାହିଁଲେ ସେ ତାକୁ ଦେଖି ବିସ୍ତାର ଭାବରେ ଶୁଣିବା ପାଇଁ ସେ ଲୀଳାଟିକୁ। ତେଣୁ ଗଜରାଜ ଲୀଳାଟିକୁ ବିସ୍ତାର ଭାବରେ ସେ ବର୍ଣ୍ଣନା କଲେ, ଅଷ୍ଟମ ସ୍କନ୍ଧ ଦ୍ୱିତୀୟ ଏବଂ ତୃତୀୟ ଅଧ୍ୟାୟରେ ଏ ଲୀଳାଟିକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ଗୋଟିଏ ରହିଥିଲା ତ୍ରିକୁଟ ପର୍ବତ, ଗୋଟିଏ ରହିଛି
ଯେଉଁ କ୍ଷୀର ସମୁଦ୍ର ନିକଟରେ ଗୋଟେ ତ୍ରିକୁଟ ପର୍ବତ ରହିଛି। ତ୍ରିକୁଟ ପର୍ବତ କହିଲେ ତିନୋଟି କୁଟ ରହିଛି, ପର୍ବତରେ ତିନୋଟି କୁଟ ରହିଛି ବା ଶିଖର ରହିଛି। ଗୋଟେ ହେଉଛି ସୁନାର, ଗୋଟେ ହେଉଛି ରୂପାର, ଆଉ ଗୋଟେ ହେଉଛି ଲୁହାର। ତ୍ରିକୁଟ ପର୍ବତ, ସୁନାର ପର୍ବତ ସବୁ ରହିଛି ସେଠି କ୍ଷୀର ସମୁଦ୍ର ନିକଟରେ। ସେଇଠି ଗୋଟେ ବନ ରହିଛି ଯେଉଁଟାକି ଆମର କୁବେରଙ୍କର, କୁବେରଙ୍କ ବନ। ଏବଂ ସେଇଠି ମଧ୍ୟ ଗୋଟେ ରହିଛି ଜଳାଶ୍ରୟ, ରହିଛି ସରୋବର ରହିଛି। ତେଣୁ ସେଇ ଲୀଳାଟିକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ସେଇଥିରେ ବର୍ଣ୍ଣନା କରାଯାଇଛି କେମିତି ହାତୀକୁ ଦେଖିକରି ସିଂହ ବାଘମାନେ ପଳେଇ ଯାଆନ୍ତି, ଏବଂ ଛୋଟ ଛୋଟ ପଶୁମାନେ ଯେଉଁ ରହିଛନ୍ତି ସେମାନେ ନିର୍ଭୟରେ ବିଚରଣ କରନ୍ତି। ଏଇଭଳି ଭାବରେ ହାତୀ ତା'ର ପତ୍ନୀମାନଙ୍କ ସହିତ, ପିଲାମାନଙ୍କ ସହିତ ସେଇଠି ରହୁଥିଲା, ଆନନ୍ଦରେ ରହୁଥିଲା। ଲୋକମାନେ ଯେମିତି ଭୌତିକ ଜଗତରେ ଲୋକମାନେ ତାଙ୍କର ସ୍ତ୍ରୀ ପିଲା ଛୁଆ ଧରିକରି ଭଗବାନଙ୍କୁ ଭୁଲିକରି ବହୁତ ଭାବନ୍ତି, ସେମାନେ ବହୁତ ପ୍ରକାର ଆନନ୍ଦ ରହିବା ପାଇଁ ଚେଷ୍ଟା କରନ୍ତି। ସେଇଭଳି ଭାବରେ ହାତୀର ଅବସ୍ଥା ମଧ୍ୟ ସେଇଭଳି ଭାବରେ ହେଇଥିଲା। ଏଇଭଳି ଭାବରେ ସଂସାର ଭିତରେ ମଜିକରି ଭଗବାନ, ସେ ତ ପଶୁ, ସେ କ'ଣ ଭଗବାନ ଭଜନ କରିବ? ତାଙ୍କର ଚେତନା ଏତେ ଉନ୍ନତ ନୁହଁ। ଭଗବାନ ତାଙ୍କର ଚେତନାକୁ ଏଭଳି ଭାବରେ ଦେଇଛନ୍ତି, ସେ ଏତେ ଉନ୍ନତ ଚେତନା ପ୍ରାପ୍ତ ହୁଅନ୍ତି ନାହିଁ। ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ସେ ମନୁଷ୍ୟ ଜନ୍ମରେ ଭଗବାନ ତାକୁ ଗୋଟେ ଉନ୍ନତ ଚେତନା ଦେଇଛନ୍ତି। ଆଉ ଯେଉଁ ଏଇ 80 ଲକ୍ଷ ଜୀବ ରହିଛନ୍ତି, ପଶୁପକ୍ଷୀ ଇତ୍ୟାଦି, ସେମାନଙ୍କର ଚେତନା ବହୁତ ନିମ୍ନ ଚେତନା। କ'ଣ କ'ଣ ସେ ଚେତନା ନା, ଗୋଟେ ହେଉଛି ଗୋଟେ ହେଉଛି ଆବୃତ ଚେତନା, ଗୋଟେ ହେଉଛି ସଙ୍କୁଚିତ ଚେତନା। ଆବୃତ ଚେତନା କହିଲେ କଭର୍ଡ଼ କନସିୟସନେସ୍, ସଙ୍କୁଚିତ ଚେତନା କହିଲେ ଶ୍ରଙ୍କେନ୍ କନସିୟସନେସ୍, ଇଂରାଜୀରେ ତା'ର ଟ୍ରାନ୍ସଲେସନ୍ ରହିଛି। ଏଇଭଳି ଭାବରେ ତାଙ୍କ ଚେତନା ରହିଛି, ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା। ତେଣୁ ସେ ଚେତନାରେ ସେମାନେ ଭଗବାନଙ୍କୁ ଭଜନ କରିପାରିବେ ନାହିଁ ବା ଭଗବାନ ବିଷୟରେ କିଛି ଚିନ୍ତା କରିପାରିବେ ନାହିଁ। କିନ୍ତୁ ଗଜରାଜଙ୍କର କଥା ଅଲଗା, କାରଣ ଇଏ ଅଭିଶପ୍ତ ହୋଇଛନ୍ତି, ଏଇଟା ଅଲଗା, ସାମାନ୍ୟ ପଶୁମାନଙ୍କ ସହିତ ତାଙ୍କୁ ତୁଳନା କରାଯିବ ନାହିଁ। ତେଣୁ ଇଏ ଯେଉଁ ଜଣେ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି, ତାଙ୍କର ଯେଉଁ ଚେତନା ଦିଆଯାଇଛି ଗୋଟେ ଉନ୍ନତ ଚେତନା ସେମାନେ ପ୍ରାପ୍ତ ହୋଇଛନ୍ତି। ସେ ଚେତନାଟା ହେଉଛି ମୁକୁଳିତ ଚେତନା। ଆମର ଯେଉଁ ଇଏ ଯେଉଁ ସଂଘର ନାମ ହେଉଛି କୃଷ୍ଣ ଚେତନା, ଆମେ ଜାଣିବା କଥା, ଚେତନା ବିଷୟରେ ଆମେ ଜାଣିବା କଥା, ଚେତନା ବିଷୟରେ ଜାଣିବା କଥା। ଆମର ଗୋଟେ ଉନ୍ନତ ଚେତନା ଆମେ ପ୍ରାପ୍ତ ହୋଇଛେ, ଏଇ ଚେତନାରେ ଆମେ ବ୍ରହ୍ମ ଜିଜ୍ଞାସା କରିପାରିବା। ପଶୁପକ୍ଷୀମାନେ ସବୁ ଏଇ ବ୍ରହ୍ମ ଜିଜ୍ଞାସା କରିପାରିବେ ନାହିଁ। କିନ୍ତୁ ଦୁର୍ଭାଗ୍ୟର କଥା, ଇଏ ଯେମିତି ପଶୁ ଯେଉଁଭଳି ଭାବେ ରହିଛି, ଅଧିକାଂଶ ଲୋକ ଶତକଡ଼ା 99 ଭାବ ଲୋକ ସେଇଭଳି ଭାବରେ ଜୀବନଯାପନ କରନ୍ତି, ପତ୍ନୀ ପିଲା ଛୁଆ ନେଇକରି ଏଇଭଳି ଭାବରେ ସଂସାରରେ ମଜିକି ରହନ୍ତି, ଭଗବାନ ଭୁଲି ଯାଆନ୍ତି। ଭଗବାନଙ୍କର ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହେଉଛି ମାନେ ଭଗବାନ ଭଜନ ପାଇଁ ଉଦ୍ଦିଷ୍ଟ ମନୁଷ୍ୟ ଜନ୍ମ, ଅନ୍ୟ କୌଣସି ପାଇଁ ନୁହଁ। କିନ୍ତୁ ସେଇଟା ସେ ଜାଣିପାରନ୍ତି ନାହିଁ, କାହିଁକି ନା ତାଙ୍କର ସତ୍ସଙ୍ଗର ସୁଯୋଗ ମିଳେ ନାହିଁ, ତାଙ୍କୁ ସତ୍ସଙ୍ଗର ସୁଯୋଗ ମିଳେ ନାହିଁ। ବା ସତ୍ସଙ୍ଗ ଯଦିଓ ପ୍ରଧାନ ମନକର ଏଠି କୁହାଯାଉଛି ଭଗବାନ କଥା କୁହାଯାଉଛି, କିନ୍ତୁ କେତେଜଣ ଆସୁଛନ୍ତି ଏ କଥା ଶୁଣିବା ପାଇଁ, କେତେଜଣ ଆସୁଛନ୍ତି? ଏହିଭଳି ଭାବରେ ପ୍ରଭୁପାଦ ମହାରାଜ ସାରା ପୃଥିବୀ ପରିଭ୍ରମଣ କରିଥିଲେ, ପରିଭ୍ରାଜନ କରିଥିଲେ, ଅଧିକା ବହୁତ ଲୋକ ତାଙ୍କର ସଙ୍ଗଲାଭ କରିକିରି ଜୀବନରେ ସେମାନେ ସିଦ୍ଧି ଲାଭ କରିଛନ୍ତି। କିନ୍ତୁ ତଥାପି ପ୍ରଭୁପାଦ ମହାରାଜ ଯେତେବେଳେ ଲେକ୍ଚର ଦିଅନ୍ତି, ହଜାର ହଜାର ସବୁ ଶୁଣନ୍ତି, ଆମର ଓଡ଼ିଶାକୁ ମଧ୍ୟ ଆସିଥିଲେ, ଭୁବନେଶ୍ୱରକୁ ଆସିଥିଲେ, ଭୁବନେଶ୍ୱର ମଧ୍ୟ ବହୁତ ଯେଉଁ ସନ୍ଧ୍ୟାବେଳେ ସବୁ କଥା ଚାଲେ, ସନ୍ଧ୍ୟାବେଳେ କ'ଣ ପ୍ରବଚନ ଚାଲେ, ସେହି ସମୟ ଗୌରବନ୍ଧୁ ସେ ମହାରାଜ ସେଇଠି ଥିଲେ, ମୁଖ୍ୟ ଥିଲେ। ତେଣୁ ଏଇଠି କଥା କହୁଛି, ସେହି ସମୟରେ ବହୁତ ବ୍ୟକ୍ତି ପ୍ରଭୁପାଦଙ୍କର ଦର୍ଶନ କରିଛନ୍ତି, କିନ୍ତୁ ସେମାନେ ଏଇ ଧାରାକୁ ଆସିପାରିନାହାନ୍ତି। କ'ଣ ଯଦି ସତ୍ସଙ୍ଗର ସୁଯୋଗ ମିଳିଥିଲା ତାଙ୍କୁ, ସୁଯୋଗ ସେମାନେ ଗ୍ରହଣ କଲେ ନାହିଁ। ମୁଁ ଥରେ ଭୁବନେଶ୍ୱରରେ ଗୋଟେ ATMକୁ ଯାଇଥିଲି କିଛି ପଇସା ଉଇଡ୍ର କରିବା ପାଇଁ, ସେହି ସମୟରେ ଜଣେ ବ୍ୟକ୍ତି ମୋତେ ଦେଖାହେଲେ, ତାଙ୍କ ସହିତ ସେ କଥା ହେଉଥିଲା ବେଳେ ସେ କହିଲେ ପ୍ରଭୁପାଦଙ୍କୁ ସେ ଦର୍ଶନ କରିଛନ୍ତି, ପ୍ରଭୁପାଦଙ୍କୁ ଦର୍ଶନ କରିଛନ୍ତି, କିନ୍ତୁ ତାଙ୍କର କୌଣସି କୃଷ୍ଣ ଚେତନା ନାହିଁ। ସେ ମୋତେ କହିଲେ ସେ ପିଲାଦିନେ ବହୁତ ଟ୍ୟାଲେଣ୍ଟେଡ଼ ଥିଲେ, ଟ୍ୟାଲେଣ୍ଟେଡ଼୍ ଥିଲେ, ସୈନିକ ସ୍କୁଲରେ ସେ ତା ଆଡ଼ମିସନ୍ ହୋଇଥିଲା, ତାଙ୍କର ସୈନିକ ସ୍କୁଲରେ ଆଡ଼ମିସନ୍ ହୋଇଥିଲା, କିନ୍ତୁ ତାଙ୍କର ଶିକ୍ଷକ ଗୋଟେ ଟିକିଏ ତାକୁ ଗାଳି ଦେଲେ ବୋଲି ସେ ସ୍କୁଲ ଛାଡ଼ିଦେଲେ, ଏଇଭଳି ଭାବେ ସବୁ କଥା ରହିଛି। ତେଣୁ ସେ ମୋତେ କହୁଥିଲେ ଯେ ଏଇଭଳି ଭାବରେ ମୁଁ ଯେଉଁ କଲି ଏଇଟା ଠିକ୍ କଲି ନା ଭୁଲ କଲି, ମୋତେ ପ୍ରଶ୍ନ ପଚାରିଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ମୁଁ କହିଲି ପ୍ରଭୁପାଦଙ୍କୁ ଆପଣ ଦର୍ଶନ କରିଛନ୍ତି, ଆପଣ ବହୁତ ବଡ଼ ଭାଗ୍ୟବାନ ବ୍ୟକ୍ତି ଆପଣଙ୍କର, କିନ୍ତୁ ଆପଣ କୃଷ୍ଣ ଚେତନା ଗ୍ରହଣ କରୁନାହାନ୍ତି କାହିଁକି ଏଇଭଳି ଭାବେ? ତେଣୁ ସେ ଯେଉଁ ପ୍ରଶ୍ନଟି ପଚାରିଲେ ମୁଁ ତା'ର ଉତ୍ତର ଏଇଭଳି ଭାବରେ ଦେଲି। ମୁଁ କହିଲି ଦେଖନ୍ତୁ ଆଜ୍ଞା, ଏଇ ଭୌତିକ ଜଗତରେ ଯେଉଁମାନେ ସବୁ ବିଭିନ୍ନ ପ୍ରକାର ଭାବୁଛନ୍ତି ଆମେ ଭଲ କାର୍ଯ୍ୟ କରୁଛୁ, ଆମେ ଗତକାଲି କହୁଥିଲେ ଉତ୍କଳମଣି ଗୋପବନ୍ଧୁଙ୍କ କଥା, ସେମାନେ ସେ ଭାବୁଥିଲେ କ'ଣ, ମୁଁ ଭଲ କାର୍ଯ୍ୟ କରୁଛି, ଲୋକମାନଙ୍କୁ ଉପକାର କରୁଛି। ଆଉ ଯେଉଁମାନେ ବିଭିନ୍ନ ପ୍ରକାର ପାପୀମାନେ ଅଛନ୍ତି ତାଙ୍କ କଥା କ'ଣ କହିବା, ସେମାନେ ସବୁ ପାପ କାର୍ଯ୍ୟ କରୁଛନ୍ତି, ଅଧିକାଂଶ ଲୋକ ପାପ କାର୍ଯ୍ୟ କରୁଛନ୍ତି, କି ତାଙ୍କର ଅଜାଣତରେ ପାଞ୍ଚଟି ହତ୍ୟା କରାଯାଉଛି, ପାଞ୍ଚ ପ୍ରକାର ହତ୍ୟା କରାଯାଉଛି, ଇଏ ପାପ ହେଉଛି। ଚାଲିଗଲା ବେଳେ ମଧ୍ୟ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି, ଏସବୁ କଥା ରହିଛି। ଏବଂ ଜାଣତରେ ମଧ୍ୟ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, ବିଭିନ୍ନ ଜୀବ ହତ୍ୟା କରୁଛନ୍ତି, କିନ୍ତୁ କିଛି ନ କଲେ ମଧ୍ୟ ଜଣେ ଯଦି ଭାବିବ ମୁଁ ଭଲ କାର୍ଯ୍ୟ କରୁଛି, ରୋଷେଇ କରି ଖାଉଛି, କ'ଣ ଭେଜିଟେରିଆନ୍ ଫୁଡ଼୍ ରୋଷେଇ କରି ଖାଉଛି, କିନ୍ତୁ ସେଇଟା ମଧ୍ୟ ପାପ ହେଉଛି। ଭଗବତ ଗୀତାରେ ଭଗବାନ କହିଲେ ଯେ ଯଜ୍ଞ ଶିଷ୍ଟା ଆସିନ ସନ୍ତୋ ମୋଚନ୍ତେ ସର୍ବ କିଳବି ସେଇ ଭୁଞ୍ଜନ୍ତେ ତୁ ଅଘଂ ପା ପା ଯେ ପଚନ୍ତି ଆତ୍ମ କାରଣାତ୍। ଯେଉଁମାନେ କ'ଣ ଭେଜିଟେରିଆନ୍ ଫୁଡ଼୍ ଗ୍ରହଣ କରୁଛନ୍ତି ବା ଯେଉଁ ନିରାମିଷ ଖାଦ୍ୟ ଭୋଜନ କରୁଛନ୍ତି, ରୋଷେଇ କରି ଭୋଜନ କରୁଛନ୍ତି, ସେମାନେ ମଧ୍ୟ ପାପ ଭୋଜନ କରୁଛନ୍ତି, କାହିଁକି ନା ଭଗବାନଙ୍କୁ ଅର୍ପଣ କରାଯାଉନାହିଁ। ଏହିଭଳି ଭାବରେ ପାପର ବିଭିନ୍ନ ସ୍ତର ସବୁ ରହିଛି। ତେଣୁ ଏଇ ଯେଉଁ ସେ ବ୍ୟକ୍ତି ଜଣ ମୋତେ ଯେତେବେଳେ ପଚାରିଲେ ମୁଁ ତାଙ୍କୁ ଏହିଭଳି ଭାବରେ କହିଲି, ଚୈତନ୍ୟ ଚରିତାମୃତରେ କଥାଟି କୁହାଯାଇଛି, ଚୈତନ୍ୟ ଚରିତାମୃତରେ କୁହାଯାଇଛି, ଦ୍ୱେତେ ଭଦ୍ରା ଭଦ୍ର ଜ୍ଞାନ ସକଲି ଭ୍ରମ ମନଧର୍ମ, ଏଇ ଭଲ ଏଇ ମନ୍ଦ ଏଇସବୁ ଭ୍ରମ। ଏ ଭୌତିକ ଜଗତ ହେଉଛି ଦ୍ୱୈତମୟ ଜଗତ, ତେଣୁ ଏଠି ସବୁକିଛି ଏଠି ମନଧର୍ମ ଚାଲିଛି, ମନଧର୍ମରେ ସେମାନେ କାର୍ଯ୍ୟ କରୁଛନ୍ତି, ସେମାନେ ହେଉଛନ୍ତି ଏଇଟା ଭଲ ଏଇଟା ମନ୍ଦ, ଏସବୁ ଭ୍ରମ, ଭ୍ରମରେ ସେମାନେ ରହିଛନ୍ତି। ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଆମେ ଗତକାଲି କହିଥିଲେ ବିଷ୍ଠାର ସେ କୃମି ହେଇକି ରହିବେ, ସେ ବିଷ୍ଠାର ଉଦାହରଣ ଦିଅନ୍ତି ପ୍ରଭୁପାଦ ମହାରାଜ। ବିଷ୍ଠା ହେଉଛି ବିଷ୍ଠା କଦର୍ଯ୍ୟ ବସ୍ତୁ, କିନ୍ତୁ ଜଣେ ଯଦି କହିବ ନା ଏଇଟା ବିଷ୍ଠାର ଉପର ଭାଗ ବହୁତ ଏତେ ଶୁଖିଲା ହୋଇକି ରହିଛି ଭଲ ଜିନିଷଟା ବୋଲି କହିବେ, ଆଉ ବିଷ୍ଠାର ଭିତର ଭାଗ ସେଇଟା କ'ଣ ସେଇଟା କ'ଣ ଓଦା ହୋଇକି ରହିଛି ସେଇଟା ଖରାପ, ଏଇଭଳି ଭାବରେ ଯଦି ଚିନ୍ତା କରିବେ, ବିଷ୍ଠା ମାନେ ବିଷ୍ଠା ସବୁକିଛି କଦର୍ଯ୍ୟ ବସ୍ତୁ, ସେଇଭଳି ଭୌତିକ ଜଗତ ହୁଏ ସେଇଭଳି ଭାବରେ। ତେଣୁ ମୁଁ ତାଙ୍କୁ ଏଇ କଥାଟି କହିଥିଲି, ମୁଁ କହିଲି ଆପଣ ପ୍ରଭୁପାଦଙ୍କର ଦର୍ଶନ କରିଛନ୍ତି, ଆପଣ ଏଇ କୃଷ୍ଣ ଚେତନାରେ ଆସିବା କଥା, କିନ୍ତୁ ଆସିପାରୁନି ଆଜି ତାଙ୍କର ତାଙ୍କ ବୟସର ବ୍ୟକ୍ତିମାନେ ଆମର ସନ୍ୟାସ ହୋଇକିରି ସେ କେତେ ଜୀବଙ୍କୁ ଉଦ୍ଧାର କରୁଛନ୍ତି। ତେଣୁ ଯାହା ହଉ, ଏଇ ଯେଉଁ ଆମର କଥା ଆସିଥିଲା କ'ଣ ନା, ଏଇ ଯେଉଁ ସତ୍ସଙ୍ଗ ଯେଉଁମାନେ କରୁଛନ୍ତି ତାଙ୍କର ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ସେମାନେ ସେ ଗୋଟେ ସୁଯୋଗ ପ୍ରାପ୍ତ ହେଉଛନ୍ତି, ଏ ଚେତନା ଏଇ ମୁକୁଳିତ ଚେତନା ଆମେ ସ୍ତରରେ ରହିଛେ, ମୁକୁଳିତ ଚେତନାକୁ ଏଇ ସତ୍ସଙ୍ଗ ମାଧ୍ୟମରେ ଆମେ ଉନ୍ନତି କରିପାରିବା, ମୁକୁଳିତ ଚେତନାରୁ ଜଣେ ବିକଶିତ ଚେତନା ସ୍ତର ପ୍ରାପ୍ତ ହେବ, ଏବଂ ବିକଶିତ ଚେତନା ସ୍ତରରୁ ଆହୁରି ଉନ୍ନତି କଲେ ସେ ପୂର୍ଣ୍ଣ ବିକଶିତ ଚେତନା ପ୍ରାପ୍ତ ହେବ। ପୂର୍ଣ୍ଣ ବିକଶିତ ଚେତନା ହେଉଛି କୃଷ୍ଣ ଚେତନା, ଆମର ଏହି ସଂଘର ନାମ ହେଉଛି କୃଷ୍ଣ ଚେତନା ସଂଘ। ପୂର୍ଣ୍ଣ ବିକଶିତ ଚେତନାର ପୂର୍ଣ୍ଣ ବିକାଶ ଘଟିବ, ଏ ମନୁଷ୍ୟ ଜନ୍ମରେ ହୋଇପାରିବ, ଅନ୍ୟ କୌଣସି ଜନ୍ମରେ ପଶୁପକ୍ଷୀ ଜନ୍ମରେ ହୋଇପାରିବ ନାହିଁ, ଏମିତିକି ଦେବତା ଜନ୍ମରେ ମଧ୍ୟ। ସେଇଥିପାଇଁ ଏଇ ମାନବ ଜନ୍ମକୁ ଅର୍ଥଦମ୍ ବୋଲି କୁହାଯାଉଛି, ମନୁଷ୍ୟ ଜନ୍ମରେ ଆମେ ଭଗବାନ ପ୍ରାପ୍ତ ହୋଇପାରିବା, ବହୁତ ସୁଯୋଗ ଆମର ରହିଛି, କିନ୍ତୁ ଅଧିକାଂଶ ଲୋକ ସେମାନେ ଏଇ ପଶୁଭଳି ଜୀବନଯାପନ କରୁଛନ୍ତି, ତାଙ୍କର ଯେଉଁ ଚେତନା ଗୋଟେ ଭଗବାନ ଦେଇଛନ୍ତି, ଉନ୍ନତ ଚେତନା ଦେଇଛନ୍ତି, ସେ ଚେତନାର ସଦ୍ବ୍ୟବହାର କରିପାରିଲେ ନାହିଁ। ସେଇଥିପାଇଁ ଆମର ବୈଷ୍ଣବମାନେ ଏଇ ସଙ୍ଗୀତଟି ଗାନ କରିଛନ୍ତି, ହରି ହରି ବିଫଲେ ଜନ୍ମ ଗୁଆଇନୁ, ମନୁଷ୍ୟ ଜନ୍ମ ପାଇବା ରାଧା କୃଷ୍ଣ ନା ଭଜିଆ ଜାଣିଆ ଶୁଣିଆ ବିଷ ଖାଇନୁ। ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଥିଲେ ଭଗବାନଙ୍କର ଭଜନ ନ କରିକିରି ଜାଣି ଶୁଣିକିରି ବିଷ ଖାଉଛୁ। ଏ ବିଷ ଯେଉଁ ରହିଛି ବିଷକୁ ଭୋଗ କରୁଛନ୍ତି। ଏ ବିଷ ବିଷୟ ବିଷ ବିଷୟ ବିଷମ ବିଷ ସତତ ଖାଇନୁ। ଗୌର କୀର୍ତ୍ତନ ରସ ମଗ୍ନ ନା ହୋଇନୁ। ଏଇଭଳି ଭାବେ ଘଟଣା। ଯାହା ହଉ, ଇଏ ଗଜରାଜର ଜୀବନରେ ଏଇ ଯେଉଁ ରହିଛି କଥାରେ ଏଇ ଶିକ୍ଷା ରହିଛି। ମନୁଷ୍ୟମାନଙ୍କ ପାଇଁ ଏଇ ଶିକ୍ଷା ରହିଛି, ସବୁଥିରେ ଶିକ୍ଷା ରହିଛି। ଭାଗବତର କ'ଣ କହିବା ଆମେ, ବହୁତ କଥା ରହିଛି ତା ଭିତରେ। ଯାହା ହଉ, ପ୍ରସଙ୍ଗକ୍ରମେ ଏଇ କଥାଟି କହିଦେଲେ, ତେଣୁ ଗଜରାଜ ମଧ୍ୟ ସେଇଭଳି ଭାବରେ ବହୁତ ଭାବୁଥିଲା ଆନନ୍ଦରେ ରହିଛି ବୋଲି। ସଂସାର ତାଙ୍କର ପିଲା ଛୁଆ ସବୁ ସ୍ତ୍ରୀ ପିଲା ଛୁଆ ଧରିକିରି ଆନନ୍ଦ ରହୁଛି। ତେଣୁ ଗୋଟିଏ ଦିନ ଖରାଦିନର କଥା, ଏଇଭଳି ଭାବରେ ଭ୍ରମଣ କରୁଥିଲା ବେଳେ ଯୁଆଡ଼େ ଯାଉଛି ସବୁ ଗଛ ଲୁତା ସବୁ ଭଙ୍ଗାଭଙ୍ଗି କରି ପକେଇ ଦେଉଛି। ଏତେ ତ ଶକ୍ତି ରହିଛି ତା'ର, ଭଙ୍ଗାଭଙ୍ଗି କରିଦେଉଛି, ବିରାଟ ବିରାଟ ବୃକ୍ଷକୁ ସବୁ ପଡ଼ି ଦେଉଛି। ସବୁ ହାତ ବାଘ ସିଂହମାନେ ଦେଖି ପଳେଇ ଯାଉଛନ୍ତି। ଏବଂ ଛୋଟ ଛୋଟ ଜୀବ ସବୁ ରହିଛନ୍ତି, ଛୋଟ ଛୋଟ ପଶୁମାନେ କ'ଣ ଠେକୁଆ ହରିଣ ଇତ୍ୟାଦି, ଏମାନେ ସବୁ ଆନନ୍ଦରେ ବିଚରଣ କରୁଛନ୍ତି। କାରଣ ତାଙ୍କର ଆଉ ବାଘ ଭୟ ଆଙ୍କଠୁ ଭୟ ନାହିଁ ତାଙ୍କର। ଏଇଭଳି ଭାବରେ ତୃଷାଗ୍ରସ୍ତ ହୋଇଗଲେ, ସିଏ ତୃଷାଗ୍ରସ୍ତ ହୋଇକରି ସେ ସରୋବରରେ ଜଳପାନ କରିବା ପାଇଁ ଗଲେ। ଅନେକ ଥର ସେ ସରୋବରରେ ଜଳପାନ କରିଛନ୍ତି, କିନ୍ତୁ ଆଜି ଏ ଭଗବାନ ବ୍ୟବସ୍ଥାରେ ଏଇ ଘଟଣାଟି ହେଲା। ଆମ ଜୀବନରେ ମଧ୍ୟ ଅନେକ କଥା ହେଉଛି, ସେଇ ଜିନିଷ ସବୁବେଳେ ହେଉଥିବ, କିନ୍ତୁ ଗୋଟେ ଥର ସେଇ ଜିନିଷରେ ଆମେ ଗୋଟେ ଶିକ୍ଷା ପ୍ରାପ୍ତ ହେବା, ଭଗବାନ କୃପା ପ୍ରାପ୍ତ ହେବା। ସେଥିରେ ଏସବୁ ବହୁତ କଥା ରହିଛି, ସମସ୍ତ ଜୀବନରେ କିଛି କିଛି ରହିଛି, ଅନୁଭୂତି ରହିଛି। ତେଣୁ ଯାହା ହଉ, ସେଇ ସରୋବରରେ ସେ ସରୋବର ଭିତରୁ ଯିବା ପାଇଁ ତାଙ୍କର ପତ୍ନୀମାନେ ଆଉ ପିଲାମାନେ ମଧ୍ୟ ଭୟ କରୁଛନ୍ତି, କିନ୍ତୁ ସେ ତାଙ୍କୁ ନେଇକରି ସେ ନିଜେ ପ୍ରଥମେ ପାଣି ଜଳ ପାନ କଲା। ହାତୀକୁ ଦୀପ ବୋଲି କୁହାଯାଏ, ଦୀପ କୁହାଯାଏ କହିଲେ କାହିଁକି ନା ସେ ଦୁଇଥର ପାନ କରେ। ପ୍ରଥମେ ତାର ଶୁଣ୍ଢରେ ଜଳ ନିଏ ଏବଂ ତାପରେ ପାଟିରେ ଜଳ ପକେଇକିରି ପାଣି ପିଏ, କିନ୍ତୁ ହାତୀର ଗୋଟିଏ ନାଁ ହେଉଛି ଦୀପ। ତେଣୁ ସିଏ ତାର ସ୍ତ୍ରୀ ନିଜେ ପ୍ରଥମେ ଜଳପାନ କଲା ଏବଂ ସ୍ନାନ କଲା। ସ୍ନାନ କରିକିରି ତାପରେ ତାର ପତ୍ନୀମାନଙ୍କୁ ତା ପିଲାମାନଙ୍କୁ ଏଇଭଳି ଭାବରେ ପାଣି ପିଆଉଛି ଏବଂ ଜଳ ସ୍ନାନ କରାଉଛି। ଏଇଭଳି ଭାବରେ ହେଇକିରି କାଳ ଆସିଗଲା, ତାର କାଳ ଆସିଗଲା, ଏ କୁମ୍ଭୀର ଆସି ପହଞ୍ଚିଗଲା। ଏଇ ଯେଉଁ ଶବ୍ଦ ହେଉଥିଲା, କୁମ୍ଭୀର କହିଲା ଇଏ କି ଡିଷ୍ଟର୍ବାନ୍ସ କରୁଛି ଏଠି। କୁମ୍ଭୀର ଭାବୁଥିଲା ଇଏ ମୋର ଜାଗା, ସରୋବର ହେଉଛି ମୋର ସ୍ଥାନ, ମୋର ସ୍ଥାନରେ କିଏ ଏଭଳି ଭାବରେ କରୁଛି ଡିଷ୍ଟର୍ବାନ୍ସ କରୁଛି କହିକିରି ଆସି ଦେଖିଲା ବେଳକୁ ଆସି ପହଞ୍ଚିଗଲା ଗଜରାଜ, ଗୋଟେ ଗଜରାଜକୁ ଆକ୍ରମଣ କଲା। ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଶୀ ନକ୍ର ନାସି ଉଦ୍ଧରିଲ ଆପଣ ଆହେ ନୀଳ ଶୈଳ। ଯେତେବେଳେ କୁମ୍ଭୀର ଧରି ପକେଇଲା, ସିଏ ଭାବୁଛି କୁମ୍ଭୀରର କ'ଣ ଶକ୍ତି ରହିଛି କହିକିରି ଚିନ୍ତା କରୁନାହିଁ, ଛାଟି ଛାଟି ଦେଉଛି ତାକୁ, ଛାଟି ଦେଉଛି ଏ କୁମ୍ଭୀର, କିନ୍ତୁ ଛାଡ଼ୁନାହିଁ କୁମ୍ଭୀର, ସେ ଗୋଡ଼କୁ ଧାଡ଼ିକି ଧରିଛି। ଏଇଭଳି ଭାବରେ କୁମ୍ଭୀର ଏବଂ ହାତୀ ଭିତରେ ଯୁଦ୍ଧ ଚାଲିଲା। 1000 ବର୍ଷ ଧରି ଯୁଦ୍ଧ ଚାଲିଲା, 1000 ବର୍ଷ ଭାଗବତମରେ ଏ ଲୀଳାଟିକୁ ବର୍ଣ୍ଣନା କରାଯାଇଛି। ତେଣୁ ଗଜରାଜର ଯେଉଁ ପତ୍ନୀମାନେ ଥିଲେ, ଅନ୍ୟ ଗଜମାନେ ଥିଲେ, ସମସ୍ତେ ତାଙ୍କର ଶୁଣ୍ଢ ଲଗେଇକିରି ତାକୁ ଟାଣିବା ପାଇଁ ବସିଲେ, କିନ୍ତୁ କେହି ତାକୁ ଉଦ୍ଧାର କରିପାରିଲେ ନାହିଁ। ଆମକୁ ପ୍ରକୃତରେ କେହି ଉଦ୍ଧାର କରିପାରିବେ ନାହିଁ, ଭଗବାନ ଛଡ଼ା ଆଉ କେହି ଉଦ୍ଧାର କରିପାରିବେ ନାହିଁ, ବା ଭଗବାନ ଭକ୍ତ ଅନ୍ୟମାନେ କେହି ଉଦ୍ଧାର କରିପାରିବେ ନାହିଁ। ଭାଗବତ ଆରମ୍ଭରେ ସେ କଥା କହୁଛନ୍ତି ସୁଖଦେବ ଗୋସ୍ୱାମୀ। ସାଧାରଣତଃ ଲୋକମାନେ ଭାବନ୍ତି କ'ଣ ନା, କ'ଣ ଦେହାପତ୍ୟ କଳତ୍ରାଦିଷୁ ଆତ୍ମସୈନ୍ୟସୁ ଅଶସ୍ୱ ଅପି ତେଷାଂ ପ୍ରମତ ନିଧନ ପଶ୍ୟନ୍ ଅପି ନ ପଶ୍ୟତି। ସେମାନେ ଭାବନ୍ତି ପୁତ୍ର ପତ୍ନୀ କଳତ୍ରାଦିଷୁ ଆତ୍ମ, ଏମାନେ ଆମର ନିଜ ସୈନ୍ୟ, ଆମକୁ ରକ୍ଷା କରିବେ, ବିପଦରୁ ରକ୍ଷା କରିବେ, କିନ୍ତୁ ସେମାନେ ଜାଣିପାରନ୍ତି ନାହିଁ ସେ ତାଙ୍କର ନିଧନ ଦେଖିକରି ମଧ୍ୟ ସେମାନେ ଦେଖିପାରନ୍ତି ନାହିଁ। ତେଣୁ ଏଇଭଳି ଭାବରେ ହାତୀର ତାଙ୍କର ନିଜ ଜନମାନେ ଯେତେବେଳେ ଫେଲ ମାରିଲେ, ସେତେବେଳେ ସିଏ ଭଗବାନଙ୍କର ଭଜନ କଲେ। ଏ ଅବସ୍ତି ଋଷିଙ୍କର ଯେଉଁ ଅଭିଶାପ ଦେଇଥିଲେ ଏ ଆଶୀର୍ବାଦରେ ପରିଣତ ହୋଇଗଲା, ଋଷିମାନଙ୍କର ଅଭିଶାପ ମଧ୍ୟ ଆଶୀର୍ବାଦ। ତେଣୁ ଭଗବାନ କୃପାରୁ ତାହାର ସେ ବୁଝିପାରିଲା, ଆଜି ମୃତ୍ୟୁ ଅବସ୍ଥା ଆସି ପହଞ୍ଚିଗଲା। କୁମ୍ଭୀର ତାକୁ ଜଳ, ହଜାର ବର୍ଷ ଧରି ଯୁଦ୍ଧ ଚାଲିଲା, କୁମ୍ଭୀର ଜଳ ଭିତରେ ରହିଛି, ତାର ଶକ୍ତି ବୃଦ୍ଧି ହେଲା। କିନ୍ତୁ ହାତୀ ହେଉଛି ସ୍ଥଳର ଜୀବ, ସେ ଜଳରେ ଜୀବନଯାପନ କରିପାରିବ ନାହିଁ। ଏଇ ଭାଗବତର ଗୋଟେ ଶ୍ଳୋକଟି ଅଛନ୍ତି, ଆମେ ସେଇଟା ଏତେ ଆଲୋଚନା କରିବା ନାହିଁ, କିନ୍ତୁ ଏହିଭଳି ଭାବରେ ଏହାର ରହିଛି ମହତ୍ତ୍ୱ ରହିଛି। ହାତୀ ସ୍ଥଳ ଜୀବ, ଜଳରେ ତାହାର ଶକ୍ତି ନଥାଏ। ଆମେ ଖାଲି ସଂକ୍ଷେପରେ କରିଦେବା ସେ ଶ୍ଳୋକଟି, ଆମେ ପ୍ରକୃତରେ ଆମର ଯେଉଁ ଶକ୍ତି ରହିଛି, ଆମର ଶକ୍ତି ବର୍ତ୍ତମାନ ନଷ୍ଟ ହୋଇଯାଇଛି। ହାତୀର ଯେଉଁ ଶକ୍ତି ନଷ୍ଟ ହୋଇଗଲା ଜଳ ଭିତରେ, କିନ୍ତୁ କୁମ୍ଭୀରର ଶକ୍ତି ବୃଦ୍ଧି ପାଇଲା ଜଳ ଭିତରେ। ସେହିଭଳି ଭାବରେ ଆମର ଶକ୍ତି, ଆମେ କୁମ୍ଭୀର ଯଦି ସ୍ଥଳକୁ ଆସିଯିବ ତା'ର ଶକ୍ତି ନା ହ୍ରାସ ପାଇଯିବ, ଯିଏକି ଛୋଟ ପିଲାଟି ମଧ୍ୟ ତାକୁ ମାରିଦେବ କୁମ୍ଭୀର, କିନ୍ତୁ ଜଳ ଭିତରେ ଥିଲେ ବିରାଟ ବିରାଟ ହାତୀକୁ ମଧ୍ୟ ଟାଣି ନେଉଛି। ଦେଖନ୍ତୁ ସେହିଭଳି ଭାବରେ ମନୁଷ୍ୟ ମଧ୍ୟ ସେହିଭଳି ଭାବରେ ଆମର ପ୍ରକୃତ ସ୍ଥିତି ହେଉଛି ଭଗବାନଙ୍କ ସହିତ ଯୁକ୍ତ ହୋଇକି ରହିବା। କିନ୍ତୁ ଭଗବାନଙ୍କ ସହିତ ଯୁକ୍ତ ହୋଇକି ରହିଲେ ଆମର ପ୍ରକୃତ ଶକ୍ତି ଆମେ ପ୍ରାପ୍ତ ହେବା, କିନ୍ତୁ ଭଗବାନଙ୍କ ସହିତ ଯଦି ବିଯୁକ୍ତ ହୋଇଯିବା ତେଣୁ ଆମର ଶକ୍ତି ହ୍ରାସ ପାଇଯିବ, ଯେମିତି ଗଜର ଶକ୍ତି ହ୍ରାସ ପାଇଗଲା। ଭାଗବତରେ ଶ୍ଳୋକଟି ଅଛନ୍ତି, ତେଣୁ ଯାହା ହେଉ ଆମେ ସଂକ୍ଷେପରେ କହିଦେଲେ, ତେଣୁ ଏ ଯେତେବେଳେ ଗଜରାଜ ଦେଖିଲା ଆଉ କୌଣସି ଉପାୟ ନାହିଁ, ଏବଂ ସବୁ 1000 ବର୍ଷ ଧରି ଯୁଦ୍ଧ ଚାଲିଥିଲା, ସବୁ ଦେବତାମାନେ ଆସି ସବୁ ସେ ଦେଖୁଥିଲେ, ସେଠି ସବୁ ଦେବତାମାନେ ସିନେମା ଦେଖିଲା ବେଳେ ଦେଖୁଥିଲେ 1000 ବର୍ଷ ଧରିକିରି। ତେଣୁ ଗଜରାଜ ଯେତେବେଳେ ଦେଖିଲା ଆଉ କୌଣସି ଉପାୟ ନାହିଁ, ସେତେବେଳେ ଭଗବାନ କୃପାରୁ ତାର ପୂର୍ବଜନ୍ମର ସ୍ତୁତି ମନେ ପଡ଼ିଲା। ଭଗବାନଙ୍କୁ ସେ ସ୍ତୁତି କରୁଥିଲେ, ମଳେ ପର୍ବତ ଉପରେ ଭଗବାନ ଭଜନ କରୁଥିଲେ, ଯେଉଁ ସ୍ତୁତି କରିଥିଲେ ସେ ସ୍ତୁତିକୁ ପାଠ କଲେ, ପୂର୍ବଜନ୍ମର ସ୍ତୁତି ଏହି ଜନ୍ମରେ ଭଗବାନ ପ୍ରଦାନ କଲେ। ତେଣୁ ଏହି ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ କହନ୍ତି, ଆମେ ମଧ୍ୟ କିଛି କିଛି ସ୍ତୁତି ଜାଣିବା କଥା, ମନ୍ତ୍ର କିଛି ମନେ ରଖିବା କଥା, କେତେବେଳେ ଆମର କାମ ଦେବ ସେଇଟା। ଆଜି ଗଜରାଜଙ୍କର କାମ ଦେଲା, ପୂର୍ବଜନ୍ମର ସ୍ତୁତି ମନେ ପଡ଼ିଲା ତାଙ୍କର, ତେଣୁ ସେ ଭଗବାନ ସ୍ତୁତି କରିଛନ୍ତି। ନମୋ ନମସ୍ତେ ଖିଳ କାରଣାୟ ନିଷ୍କାରଣାୟଧୂତ କାରଣାୟ ସର୍ବାଗମାମ୍ନାୟ ମହାନଭାୟ ନମୋ ଅପବର୍ଗାୟ ପରାୟଣାୟ। ଯେଉଁ ସ୍ତୁତି ସବୁ ହେଉଥିଲା, ଏ ସ୍ତୁତି ନିର୍ବିଶେଷ ସ୍ତୁତି କରୁଥିଲେ, ଭଗବାନଙ୍କର କୌଣସି ନାମ ନେଉନଥିଲେ, ତେଣୁ ଦେବତାମାନେ ଯାଉନଥିଲେ ତାଙ୍କୁ ସାହାଯ୍ୟ କରିବା ପାଇଁ। ଦେବତାମାନେ ଚିନ୍ତା କରୁଥିଲେ ଆମକୁ ସେ ଡାକୁନାହାନ୍ତି, ଆମେ କାହିଁକି ତାଙ୍କ ପାଖକୁ ଯିବା, ଏଇଭଳିଆ ଚିନ୍ତା କରୁଥିଲେ, ଖାଲି ଦେଖୁଥିଲେ ତାଙ୍କ ଭିତରେ ଫାଇଟିଂଟାକୁ ଦେଖୁଥିଲେ। ତେଣୁ ଇଏ ଯେଉଁ ପ୍ରାର୍ଥନା କରୁଥିଲେ, ଭଗବାନ ପ୍ରାର୍ଥନା କରୁଥିଲେ, ଏବଂ ନିର୍ବିଶେଷ ଭାବରେ ଭଗବାନଙ୍କ ନାମ କୌଣସି ନେଇନାହାନ୍ତି, ଏସବୁ ସ୍ତୁତି ସବୁ ରହିଛି। ତେଣୁ ଏଠି ସେ କହୁଛନ୍ତି ନମୋ ନମସ୍ତେ କ୍ଷୀଳ କାରଣାୟ, ମୁଁ ସେଇ ଭଗବାନଙ୍କୁ ମୁଁ ପ୍ରଣାମ କରୁଛି, ନମୋ ନମସ୍ତେ କ୍ଷୀଳ କାରଣାୟ, ଯିଏକି ସମସ୍ତ କାରଣର କାରଣ, ଅଖିଳ କାରଣ, ଅଖିଳ କାରଣାୟ, ନମୋ ନମସ୍ତେ କ୍ଷୀଳ କାରଣାୟ। ତାପରେ କ୍ଷୀଳ କାରଣ ଅଦ୍ଭୁତ କାରଣାୟ, ନମୋ ନମସ୍ତେ କ୍ଷୀଳ କାରଣାୟ, ଇଏ ହେଉଛି ଅଦ୍ଭୁତ କାରଣ। ଅଦ୍ଭୁତ କାରଣ କହିଲେ ଭୌତିକ ଜଗତ ଯେଉଁ ରହିଛି, ଏସବୁ କାର୍ଯ୍ୟ କାରଣ ରହିଛି। କାର୍ଯ୍ୟ କାରଣ କ'ଣ ନା, ଆମେ ଦେଖିବା ଗୋଟେ ମଞ୍ଜି, ମଞ୍ଜିଟା ଗୋଟେ ହେଉଛି କାରଣ, ତା ଦେହରୁ ଗଛ ହେଉଛି, ସେଇଟା ହେଉଛି କାର୍ଯ୍ୟ, କାର୍ଯ୍ୟ କାରଣ। ପୁଣି ଗଛ ହେଉଛି ଗୋଟେ କାରଣ ହୋଇଯାଉଛି, ତା ଦେହରୁ ବାହାରୁଛି ଏ ତୁଳା ବାହାରୁଛି, ତୁଳା ସେଇଟା ଗୋଟେ କାର୍ଯ୍ୟ ହୋଇଯାଉଛି। ସେ ଯେଉଁ ଶିମିଳି ଗଛରୁ ଏଇ ତୁଳା ଆସୁଛି, ଶିମିଳି ତୁଳା, ସେ ତାର କାର୍ଯ୍ୟ। ପୁଣି ତୁଳାଟା ଗୋଟେ କାରଣ ହୋଇଯାଉଛି, ସେଥିରୁ ବାହାରୁଛି ସୂତା ବାହାରୁଛି, ଶିମିଳି ତୁଳାରୁ ଏଇ ସୂତା ହେଉଛି, ଏବଂ ସେଇ ସୂତା ଗୋଟେ କାର୍ଯ୍ୟ ହୋଇଯାଉଛି, ସେଥିରୁ ବସ୍ତ୍ର ଆମେ ପରିଧାନ କରୁଛେ, ଇଏ ଗୋଟେ କାର୍ଯ୍ୟ। ଏଇଭଳି ଭାବରେ ଭୌତିକ ଜଗତ ଯାହା ସବୁ ଦେଖିବା ସବୁ କାର୍ଯ୍ୟ କାରଣ, କିନ୍ତୁ କାର୍ଯ୍ୟଟା କାରଣଟା ଯେତେବେଳେ କାର୍ଯ୍ୟରେ ପରିଣତ ହୋଇଯାଉଛି ସେତେବେଳେ କାର୍ଯ୍ୟ ଆଉ ରହୁନାହିଁ। ଏଇଭଳିଆ ଯେତେବେଳେ ମାନଙ୍କର ତୁଳାଟା ଯେତେବେଳେ ସୂତାରେ ପରିଣତ ହେଉଛି ଆଉ ତୁଳା ରହୁନାହିଁ, କିନ୍ତୁ ଭଗବାନ ଏଭଳି କାରଣ, ତାଙ୍କର ସବୁ କାର୍ଯ୍ୟ ଆସିଲେ ମଧ୍ୟ ସେ ଅଦ୍ଭୁତ କାରଣ, ସେ ସେଇଭଳି ଭାବେ ରହନ୍ତି, ତାଙ୍କର ନଷ୍ଟ ହୁଏ ନାହିଁ। ଭଗବାନ ହେଉଛି ଅଦ୍ଭୁତ କାରଣ ଆୟ ଏବଂ ନମ ଅପବର୍ଗ ଆୟ ପରାୟଣ ଆୟ। ମୁଁ ସେହି ଭଗବାନଙ୍କୁ ପ୍ରଣାମ କରୁଛି ଯେ ଅପବର୍ଗ ପ୍ରଦାନ କରନ୍ତି। ଭୌତିକ ଜଗତ ହେଉଛି ପବର୍ଗ, ପବର୍ଗରେ ଅନ୍ତିମ ବର୍ଗ ହେଉଛି ମୃତ୍ୟୁ, ପରିଶ୍ରମ ଫେଣ ଇତ୍ୟାଦି ସବୁ ପପବମ ଏଥିରେ ମୃତ୍ୟୁ ସେମାନେ ପ୍ରାପ୍ତ ହେବେ। କିନ୍ତୁ ଭଗବାନ ଅପବର୍ଗ ପ୍ରଦାନ କରିବେ, ଅମୃତତ୍ଵ ପ୍ରଦାନ କରିବେ। ପରାୟଣ ସର୍ବାଗମାମ୍ନାୟ ମହାନ୍ନବାୟ, ଭଗବାନ ସମସ୍ତ ଶାସ୍ତ୍ର ରୂପକ ଯେଉଁ ସମୁଦ୍ର ରହିଛି ଭଗବାନଙ୍କଠାରୁ ଆସୁଛି। ଏଇଭଳି ଭାବରେ 1000 ବର୍ଷ ଧରିକିରି ଯେତେବେଳେ ଯୁଦ୍ଧ କରିକିରି ଆଉ କୌଣସି ପାଇଲେ ନାହିଁ, ଆଉ କୌଣସି ଉପାୟ ପାଇଲେ ନାହିଁ, ସେତେବେଳେ ସେ ଭଗବାନଙ୍କ ଶରଣରେ ଗଲେ। ତେଣୁ ଭଗବାନ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ। ଗଜ ଭଗବାନ ଗଜରାଜର ଯେଉଁ ପ୍ରାର୍ଥନା ଶୁଣିକିରି ଆସି ପହଞ୍ଚିଗଲେ, ପହଞ୍ଚିଗଲେ ଗରୁଡ଼ ପୃଷ୍ଠରେ ଆସି ପହଞ୍ଚିଗଲେ। ଏବଂ ଗରୁଡ଼ଙ୍କର ବହୁତ ରହିଛି, ତାଙ୍କର ସ୍ପିଡ଼ ରହିଛି, କିନ୍ତୁ ତଥାପି ଭଗବାନ ଭାବୁଛନ୍ତି ଏ ଗରୁଡ଼ କ'ଣ ସ୍ପିଡ଼ରେ ଆଜି ହେଉନାହିଁ ବୋଲି ଭାବିକରି ଭଗବାନ ଡେଇଁ ପଡ଼ୁଛନ୍ତି, ବର୍ଣ୍ଣନା କରାଯାଇଛି। କ'ଣ ସୋ ସୁହନ୍ତ ସରସୁର ବଳେନ ଗୃହୀତ ଆତୋ ଦୁଷ୍ଟୁହା ଗୁରୁତ୍ମତି ହରି ଖ ଉପାସ୍ୟକ୍ରମ ଉତ୍କ୍ଷିପ୍ୟ ଶାମ୍ବୁଜକରମ ଗିରମାହୁ ପୃଚ୍ଛାତ ନାରାୟଣ ଖିଳ ଗୁରୁ ଭଗବାନ ନମସ୍ତେ। ଦେଖିଲେ ଏହିଭଳି ଭାବରେ ଯେଉଁ ସ୍ତୁତି କରୁଛନ୍ତି ଆଉ ଉପରକୁ ଅନିଚ୍ଛା କରିଦେଲେ। ସୋ ଅନ୍ତ ସରସି ଉରୁବଳେନ ଗୃହୀତ ଆତୋ, ସେହି ସରୋବରରେ ଏହି କୁମ୍ଭୀର ଦ୍ୱାରା ଆର୍ତ୍ତ ହୋଇକରି ସେ ଭିତରେ ରହିକରି ବହୁତ କଷ୍ଟ ପ୍ରାପ୍ତ ହୋଇକରି ଉପରକୁ ଦେଖିଥିଲେ, ଭଗବାନଙ୍କୁ ଦେଖିଲେ। ଗରୁତ୍ମତି ଗରୁଡ଼ ପୃଷ୍ଠରେ ଭଗବାନ ଆସୁଛନ୍ତି, ଖ ଉପହାତ ଚକ୍ରମ ଆକାଶରେ ତାଙ୍କୁ ଦେଖିଲେ, ତାଙ୍କର ହସ୍ତରେ ଚକ୍ର ଘୁରୁଛି ଉପହାତ ଚକ୍ରମ। ତେଣୁ ଉତ୍କ୍ଷିପ୍ୟ ଶାମ୍ବୁଜ କରମ, ତାର ଯେଉଁ ଶୁଣ୍ଢ ରହିଛି ସେଇଟା ତାର ହାତ ଭଳି, ସେ ହାତରେ ସେ ଗୋଟେ ଫୁଲଟେ ତୋଳିଦେଲା, ପଦ୍ମ ଫୁଲଟେ ତୋଳିଦେଲା, ଶାମ୍ବୁଜ କରମ ଅମ୍ବୁଜ ବା ଏଇ ପଦ୍ମ ଫୁଲକୁ ତୋଳି ଦେଇକିରି ଭଗବାନଙ୍କୁ ଦେଖେଇ ଦେଉଛନ୍ତି। ଗିର ମାହ ପୃଚ୍ଛାତ, ବହୁ କଷ୍ଟରେ କଥା ଆଉ କଥା କହିବା ପାଇଁ ଶକ୍ତି ନାହିଁ, କହୁଛି ନାରାୟଣ ଖିଳ ଗୁରୁ ଭଗବାନ ନମସ୍ତେ। ହେ ନାରାୟଣ, ହେ ଅଖିଳ ଗୁରୁ ଭଗବାନ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ତେଣୁ ଭଗବାନ ଆସି ପହଞ୍ଚିଗଲେ, ଡେଇଁ ପଡ଼ିଲେ, ଡେଇଁ ପଡ଼ିକିରି ଯେଉଁ ଗଜରାଜର ଶୁଣ୍ଢକୁ ଧରିକି ନେଇଗଲେ, ତାକୁ କୂଳକୁ ନେଇଗଲେ, କୂଳକୁ ନେଇଗଲେ, କୁମ୍ଭୀର ମଧ୍ୟ ଛାଡ଼ିଲା ନାହିଁ। ଭଗବାନ ଏଇଭଳି ଭାବରେ ସେ ବ୍ୟବସ୍ଥା ରହିଛି, ଏ ଲୀଳାଟି ହେଇଛି। ତେଣୁ ଭଗବାନ କ'ଣ କଲେ ନା, ତା ଚକ୍ରରେ ସେଇ କୁମ୍ଭୀରକୁ ପାଟିକୁ କାଟିଦେଲେ। ସେଇ କୁମ୍ଭୀର ଜଣଙ୍କ ଗୋଟେ ଯେଉଁ ହୁ ହୁ ଗନ୍ଧର୍ବ ଥିଲେ ନା, ସେ ଗନ୍ଧର୍ବ ହେଇଗଲେ, ଗୋଟେ ଦିବ୍ୟ ଶରୀର, ଯେମିତି ଆମେ ଶୁଣୁଛେ ମୃଗଙ୍କ କଥା, ସେ ଗୋଟେ ଦିବ୍ୟ ଦେବ ଶରୀର ପ୍ରାପ୍ତ ହେଲେ। ତେଣୁ ଏଇଭଳି ଇଏ ମଧ୍ୟ ଗୋଟେ ଗନ୍ଧର୍ବ ଶରୀର ପ୍ରାପ୍ତ ହେଲେ, ଗନ୍ଧର୍ବ ଶରୀର ପ୍ରାପ୍ତ ହେଲେ ଗନ୍ଧର୍ବ ଲୋକକୁ ସେ ଗମନ କଲେ। ଭଗବାନ ପ୍ରଣାମ କରିକିରି ଗନ୍ଧର୍ବ ଲୋକକୁ ଗମନ କଲେ, ଜଣଙ୍କର ଚିନ୍ତା କରିବେ ସେ ଭଗବାନଙ୍କୁ ଦର୍ଶନ କଲେ, ଭଗବାନ କୃପା ପ୍ରାପ୍ତ ହେଲେ, ଭଗବତ ଧାମକୁ କାହିଁ ଗଲେ ନାହିଁ, ନା ଭଗବାନଙ୍କ ଇଚ୍ଛାରେ ସେ ଗନ୍ଧର୍ବ ଲୋକକୁ ଗଲେ। ଗନ୍ଧର୍ବ ଲୋକରେ ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଏ ପର୍ଯ୍ୟନ୍ତ ସେ ଗୁଣଗାନ କରୁଛନ୍ତି। ତାଙ୍କର ଯେତେବେଳେ ସେ ଶରୀର ତ୍ୟାଗ କରିବେ ସେତେବେଳେ ଭଗବତ ଧାମକୁ ଯିବେ। କିନ୍ତୁ ଗଜରାଜ କ'ଣ ହେଲା ନା, ଗଜରାଜ ଭଗବାନ ଗୋଟେ ପାର୍ଶ୍ୱଦ ଶରୀର ପ୍ରାପ୍ତ ହେଲେ, ସେଇ ଗଜର ଶରୀର ଯେଉଁ ରହିଛି ସେଇଟା ଗୋଟେ ପରିବର୍ତ୍ତିତ ହୋଇଗଲା, ଭଗବାନ ଗୋଟେ ପାର୍ଶ୍ୱଦ ବୈକୁଣ୍ଠ ଭଳି, ଭଗବାନ ନାରାୟଣ ଭଳି ସେ ରୂପ ପ୍ରାପ୍ତ ହେଲେ। ସେ ଗଜ ଶରୀର ଆଉ ରହିଲା ନାହିଁ, ସେଇଟା ପରିବର୍ତ୍ତିତ ହୋଇ ଗୋଟେ ଭଗବାନଙ୍କର ପାର୍ଶ୍ୱଦ ଶରୀର ସେ ପ୍ରାପ୍ତ ହେଲେ। ଏବଂ ଭଗବାନ ସେଇ ଗରୁଡ଼ ପୃଷ୍ଠରେ ତାଙ୍କୁ ବସେଇକିରି ଚାଲିଗଲେ, ଦେବତାମାନେ ସବୁ ପ୍ରଣାମ କରୁଛନ୍ତି, ସବୁ କରିକି ଭଗବାନ ଚାଲିଗଲେ, ଏସବୁ କଥା ରହିଛି। ତେଣୁ ଏ ଆର୍ତ୍ତ, ଏଇଭଳି ଭାବରେ ଆର୍ତ୍ତ ଯେଉଁମାନେ ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ଏବଂ ଜିଜ୍ଞାସୁ କହିଲେ, ଏଇ ଜିଜ୍ଞାସୁ ଭିତରେ ଯେଉଁ ଚାରି ରହିଛନ୍ତି ଆମର ସୌନକ ଋଷି, ତାଙ୍କର ଉଦାହରଣ ଦିଆଯାଏ। ସୌନକ ଋଷି ଜିଜ୍ଞାସା କରିଛନ୍ତି, ଯେଉଁ ରହିଛନ୍ତି ଉତ୍ତରପ୍ରଦେଶରେ ନୈମିଷାରଣ୍ୟରେ 60,000 ଋଷି ଥିଲେ, ତାଙ୍କର ମୁଖ୍ୟ ଥିଲେ ସେ ସୌନକ ଋଷି। ତେଣୁ ସିଏ ଏଇ ସୁତ ଗୋସ୍ୱାମୀଙ୍କୁ ଜିଜ୍ଞାସା କରିଛନ୍ତି, 6 ପ୍ରଶ୍ନ ପଚାରିଛନ୍ତି, ସେଇ ପ୍ରଶ୍ନର ଉତ୍ତରରେ ଏ ଭାଗବତଙ୍କୁ କୁହାଯାଇଛି। ଏବଂ ଅର୍ଥାତି ଧ୍ରୁବ ଧ୍ରୁବ ମହାରାଜ ଅର୍ଥ କାମନା କରୁଥିଲେ, ତେଣୁ ଭଗବାନ ତାଙ୍କୁ ଧ୍ରୁବ ଲୋକ ପ୍ରଦାନ କଲେ। ଏବଂ ଜ୍ଞାନୀ କହିଲେ ଚାରି କୁମାର, ଏମାନେ ଜ୍ଞାନୀ ଥିଲେ, କିନ୍ତୁ ଏମାନେ ଥରେ ଯାଇକରି ବୈକୁଣ୍ଠ ଲୋକରେ ଭଗବାନ ଦର୍ଶନ କରିକି ଭଗବାନ ଭକ୍ତରେ ପରିଣତ ହୋଇଛନ୍ତି। ଏଇଭଳି ଭାବରେ ଚାରିଟି ଉଦାହରଣ ଦିଆଯାଏ। ତେଣୁ ଯେଉଁମାନଙ୍କର ଧନ ସମ୍ପତ୍ତି ରହିଛି ସେମାନେ ଧନ ଗର୍ଭରେ ଗର୍ବିତ ହୋଇକରି ସେମାନେ ଭଗବାନ ଭଜନ କରନ୍ତି ନାହିଁ। ତେଣୁ ପୂର୍ବ ଜନ୍ମର ସ୍ୱୀକୃତି ଫଳରେ ଏଇ ଯେଉଁ ଜନ୍ମ ପ୍ରାପ୍ତ ହୁଅନ୍ତି, ଏଇସବୁ ଧନ ସବୁ ପ୍ରାପ୍ତ ହୁଅନ୍ତି, କିଛି ଯେ ଧନର ସେମାନେ ଅପବ୍ୟବହାର କରନ୍ତି, ଭଗବାନ ଭଜନ କରନ୍ତି ନାହିଁ। କିନ୍ତୁ ଏଠି କୁହାଯାଉଛି ଯେ କ'ଣ ନା, ନ ଭଗବାନଙ୍କର କୌଣସି ଧନର ଆବଶ୍ୟକତା ନାହିଁ, କିନ୍ତୁ ସିଏ ତାଙ୍କର ନିଜ ଭାବରେ ଜଣେ ଜୀବ ହିସାବରେ କହିକରି ଆମକୁ ଶିକ୍ଷା ଦେଉଛନ୍ତି। ଭଗବାନଙ୍କର ବହୁତ ଆମ ପ୍ରତି ଏତେ କରୁଣା ରହିଛି। ମୁଁ ଗତକାଲି ନା କେଉଁଦିନ କହୁଥିଲି, ପ୍ରଭୁପାଦଙ୍କର ଗୋଟେ ବାଣୀ ଥିଲା, ଆମେ ଭଗବାନ ଆମେ ଯେମିତି ଆମର ଶରୀରରେ ଗୋଟେ ଆଙ୍ଗୁଠିରେ ମାନଙ୍କର କଷ୍ଟ ହେଉଛି, ଆମେ ବହୁତ କଷ୍ଟପ୍ରାପ୍ତ ହେଉଛେ, ଆମେ ଆଙ୍ଗୁଠିରୁ କାଟିଦେଉନି। ସେହିଭଳି ଭାବରେ ଆମେ ଭଗବାନଙ୍କର ଅଂଶ, ଆମେ ଯେଉଁ ଭୌତିକ ଜାଗତ ଦୁଃଖ କଷ୍ଟ ରହୁଛେ, ଭଗବାନ ମଧ୍ୟ ସେଥିପାଇଁ କଷ୍ଟପ୍ରାପ୍ତ ହେଉଛନ୍ତି। ତେଣୁ ଆମେ ଯଦି କୃଷ୍ଣ ଚୈତନ୍ୟଶୀଳ ହେବା, ଆମେ ନିଜେ ଆନନ୍ଦ ରହିବା ସହିତ ଭଗବାନ ମଧ୍ୟ ଆନନ୍ଦ ପ୍ରଦାନ କରିବା। ପ୍ରଭୁପାଦ ମହାରାଜ ଏଭଳି ଭାବରେ ଗୋଟେ ବାଣୀ ଥିଲା। ତେଣୁ ଭଗବାନ ଆମକୁ ଶିକ୍ଷା ଦେଉଛନ୍ତି, ନିଜ ମାଧ୍ୟମରେ ଶିକ୍ଷା ଦେଉଛନ୍ତି। ଏଠି ସେ କହୁଛନ୍ତି ନ ମେ ବ୍ରହ୍ମ ଧନ ଭୂୟାତ୍, ତେଣୁ ମୁଁ ଚାହୁଁନାହିଁ ସେ ବ୍ରାହ୍ମଣ ଧନ ପ୍ରାପ୍ତ ହେବା ପାଇଁ। କ'ଣ ଯତ୍ ଗୃହ୍ୟାତ୍, ବ୍ରାହ୍ମଣ ଧନକୁ ଯଦି ହରଣ କରାଇବ, ଗୃଧ୍ର ଗୃଧ୍ର ଶବ୍ଦ କହିଲେ, ଗୃଧ୍ର କହିଲେ ହେଉଛି ଛଞ୍ଚାଣ ବା ଏ ଯେଉଁ ରହିଛନ୍ତି ଚିଲ ଶାଗୁଣା, ଶାଗୁଣା ମାନେ ସବୁ ମୃତ ବସ୍ତୁକୁ ସବୁ ହରଣ କରନ୍ତି ବା ତାକୁ ସେ ଖାଦ୍ୟ ହିସାବରେ ଗ୍ରହଣ କରନ୍ତି। ଗୃଧ ଶବ୍ଦ ହେଉଛି ହରଣ କରିବାକୁ ଗୃଧ ଶବ୍ଦ ମଧ୍ୟ ବ୍ୟବହାର କରାଯାଏ। ତେଣୁ ଭଗବାନ ଏଠି କହୁଛନ୍ତି ଯତ୍ ଗୃଧ୍ୱାତ୍ ଅଳ୍ପାୟୁଷ ନରା, ଏ ବ୍ରାହ୍ମଣ ଧନ ହରଣ କଲେ କ'ଣ ସବୁ ହର, ଆମେ ତ କହିଲେ କୁମ୍ଭୀ ପାକ ନରକ କେମିତି ସେ ପାକ ହେବେ, ତାପରେ 60,000 ବର୍ଷ ଧରିକିରି କ'ଣ ବିଷ୍ଠାର କୃମି ହେବେ, ଏବଂ ତାପରେ ପୁଣି ଏଇସବୁ ରହିଛି ସରୁ ନାହିଁ ସେଇଟା। ଏଠି କହୁଛନ୍ତି ତାଙ୍କର ଅଳ୍ପାୟୁଷ ହେବ। ମୁଁ ଯେଉଁ କହୁଛି ଯେ ଅଳ୍ପାୟୁଷରୁ ଏ କଥା ଆସିଲା, ଜନ୍ମ ଐଶ୍ୱର୍ଯ୍ୟ ସୃତ ଶ୍ରୀ, କିଏ କେତେ ବର୍ଷ ବଞ୍ଚିବ ତାଙ୍କର ସବୁ ନିର୍ଦ୍ଧାରିତ ହୋଇଛି, ଏତିକି ବର୍ଷ ଜୀବନ ଧାରଣ କରିବେ। କିନ୍ତୁ ଏ ଆୟୁଷ ଆଉ ସବୁ ମଧ୍ୟ କ୍ଷୀଣ ହୋଇଯାଏ, ଆୟୁଷ କ୍ଷୀଣ ହୋଇଯାଏ, ବୁଦ୍ଧି ମଧ୍ୟ ହୁଏ ତା'ର। ଯେମିତି ଆମେ ଦେଖିବା ଅଜାମିଳଙ୍କର, ଅଜାମିଳଙ୍କର ଆୟୁଷ ଶେଷ ହୋଇଯାଇଥିଲା, କିନ୍ତୁ ସିଏ ଯମରାଜ ଆସିଥିଲେ ତ ନେବା ପାଇଁ, କିନ୍ତୁ ବିଷ୍ଣୁ ଦୂତଙ୍କର ଯେତେବେଳେ ଆସି ପହଞ୍ଚିଗଲେ ତାଙ୍କୁ ଉଦ୍ଧାର କଲେ, ତାଙ୍କର ଆୟୁଷ ବଢ଼ିଗଲା। 15 ବର୍ଷ କାଳ ଯାଇକରି ହରିଦ୍ୱାରରେ ସେ ଭଗବାନ ଭଜନ କରିକିରି ଭଗବତ ଧାମକୁ ଗଲେ, ଅଜାମିଳର କଥା ରହିଛି। ସେହିଭଳି ଭାବରେ ବର୍ଣ୍ଣନା କରାଯାଇଛି, ଏ ଖାଲି ଆୟୁଷ ନୁହଁ, ଜନ୍ମ ସେଠି ଗୋଟେ ଭାଗବତ ଦଶମ ସ୍କନ୍ଧ ଚତୁର୍ଥରେ ବର୍ଣ୍ଣନା କରାଯାଇଛି ଯେ ଆୟୁ ଶ୍ରିୟ ଯଶୋ ଆୟୁ ଶ୍ରିୟ ଏସବୁ ନଷ୍ଟ ହୋଇଯାଏ। ଯଶୋ ଧର୍ମ ଲୋକାନାମ ଆଶିଷ ଏବଂ ହନ୍ତି ଶ୍ରେୟାଂଶୀ ସର୍ବାଣୀ ପୁଂସ ମହତ ଅତିକ୍ରମ, ଅପରାଧ କରିବା ଦ୍ୱାରା ମହତ ବ୍ୟକ୍ତିଙ୍କ ପ୍ରତି ଅପରାଧ କରିବା ଦ୍ୱାରା ଏଇସବୁ ନଷ୍ଟ ହୋଇଯାଏ, ତାଙ୍କର ଯେତିକି ଆୟୁଷ ଅଛି ତାଙ୍କର ଯେଉଁ ସୌନ୍ଦର୍ଯ୍ୟ ଅଛି ଏସବୁ ନଷ୍ଟ ହୋଇଯାଏ। କଂସର କଂସ ବିଷୟରେ ଏସବୁ କୁହାଯାଇଛି, କଂସ କେତେ ଶକ୍ତିପ୍ରାପ୍ତ ହୋଇଥିଲା କିନ୍ତୁ ଭଗବାନଙ୍କୁ ହତ୍ୟା କଲେ। ତେଣୁ ସେହିଭଳି ଭାବରେ ଭଗବତ ଗୀତାରେ ମଧ୍ୟ ବର୍ଣ୍ଣନା କରାଯାଏ, ସପ୍ତଦଶ ଅଧ୍ୟାୟରେ ଏ ଯେଉଁ ଖାଦ୍ୟ ଆମେ ଖାଉଛେ ଏ ଖାଦ୍ୟରେ ମଧ୍ୟ ରହିଛି, ଆୟୁଷ ବଢ଼େଇଦେବ ପୁଣି ଆୟୁଷ କମେଇଦେବ। ଯେଉଁମାନେ ସତ୍ୟଗୁଣର ଖାଦ୍ୟ ଗ୍ରହଣ କରିବେ ଆୟୁ ଶ୍ରିୟ ଏଇସବୁ ଆୟୁଷ ତାଙ୍କର ବଢ଼େଇଦେବ, ଆଉ ସତ୍ୟ ବଢ଼ା ଆରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନା ବଢ଼େଇଦେବ, ତାଙ୍କର ଆୟୁଷ ଏସବୁ ବଢ଼େଇବ। ସାତ୍ୱିକ ଖାଦ୍ୟ ଯେଉଁମାନେ ଗ୍ରହଣ କରିବେ ଆଉ ରାଜସିକ ତାମସିକ ଖାଦ୍ୟ ଗ୍ରହଣ କଲେ ତାଙ୍କର ଆୟୁଷ କମିଯିବ, ଏସବୁ ରହିଛି। ତେଣୁ ଏଇଠି ମଧ୍ୟ ଭଗବାନ କହୁଛନ୍ତି ତାଙ୍କର ଆୟୁଷ ମଧ୍ୟ କମିଯିବ। ଏଠି କହୁଛନ୍ତି ଯତ୍ ଗୃଧ୍ୱାତ୍ ଅଳ୍ପାୟୁଷ ନରା, ଯେଉଁମାନେ ଏଇଭଳି ଭାବେ ବ୍ରାହ୍ମଣ ଧନକୁ ହରଣ କରିବେ ତାଙ୍କର ଆୟୁଷ କମିଯିବ। ଏବଂ ଖାଲି ଯେ ଆୟୁଷ କମିଯିବ ତା ନୁହଁ, ପରାଜିତା ଚ୍ୟୁତା ରାଜା, ସେମାନେ ଶତ୍ରୁମାନଙ୍କ ଦ୍ୱାରା ପରାଜିତ ହେବେ, ଏବଂ ଚ୍ୟୁତା ରାଜ୍ୟ, ରାଜ୍ୟରୁ ସେମାନେ ବିଚ୍ୟୁତ ହୋଇଯିବେ, ରାଜ୍ୟ ଛାଡ଼ି ପଳାଇବେ, ରାଜା ଆକ୍ରମଣ କରିବେ, ରାଜା ଅନ୍ୟ ରାଜା ଆକ୍ରମଣ କରିକିରି ଏ ରାଜା ପଳାଇବେ, ଯୁଦ୍ଧ ଛାଡ଼ିକି ପଳାଇଯିବେ। ଚ୍ୟୁତା ବିଚ୍ୟୁତ ରାଜା ଭବନ୍ତି ଉଦ୍ଭିଜ୍ନ ଅୟା, ସେତିକିରେ ମଧ୍ୟ ସରିଲା ନାହିଁ, ସେମାନେ ସବୁ ସର୍ପ ହୋଇକରି ଜନ୍ମଗ୍ରହଣ କରିବେ। ସର୍ପ ହେଉଛି କ'ଣ ନା ଉଦ୍ଭିଜ୍ନ, ଉଦ୍ଭିଜ୍ନ ସର୍ପକୁ ଦେଖିଲେ ଅନ୍ୟମାନେ ଉଦ୍ବେଗ ହେଉଛନ୍ତି ନା। ଆମେ ଗୋଟେ ଥର ଏଠି କ୍ଲାସ୍ ଦେଉଥିଲୁ, ଗୋଟେ ସାପ ଆସି ପହଞ୍ଚିଗଲା, ସେଠି ଯେଉଁମାନେ ବସିଥିଲେ ସବୁ ଡେଇଁ ପଡ଼ିଲେ, ସମସ୍ତେ ଡେଇଁ ପଡ଼ିଲେ, ଉଦ୍ବେଗ, ସାପକୁ ଦେଖିଲେ ଉଦ୍ବେଗ ହେବ। ଏଇଭଳି ଭାବରେ ସେମାନେ ସାପ ପ୍ରାପ୍ତ ଜନି ପ୍ରାପ୍ତ ହୁଅନ୍ତି। ବହୁତ କଥା ଅଛି ଏ ପ୍ରସଙ୍ଗରେ, ଆମେ ଆଲୋଚନା କରିପାରିବାନି, ଆମ ସମୟ ହୋଇଗଲା। ସନାତନ ଗୋସ୍ୱାମୀ କହୁଛନ୍ତି, କିଂ ବକ୍ତବ୍ୟମ୍ ହରଣା ଦୁର୍ଗତି ଇତି, ବ୍ରହ୍ମ ସମ୍ପତ୍ତିକୁ ହରଣ କଲେ କେତେ ପ୍ରକାର ଦୁର୍ଗତି ରହିଛି କ'ଣ ଆଉ କହିବା। ତେଣୁ ତତ୍ ତାହାକୁ ହରଣ କଲେ ତ ସେଇଟା ତ ଏଭଳି ଭାବରେ ରହିଛି, କିନ୍ତୁ ତତ୍ ବାଞ୍ଛା ବି, କେବଳ ଜଣେ ଚିନ୍ତା କରିବ ସେ ସମ୍ପତ୍ତିକୁ ହରଣ କରିବା ପାଇଁ, ବାଞ୍ଛା କରିବ ନେଇ ନାହିଁ, କେବଳ ବାଞ୍ଛା କରୁଛି, ତାହାର ଫଳରେ ମଧ୍ୟ ଏସବୁ ହେବ। ଜନ୍ମାଦ୍ୱେ ଦୁଃଖଂ ସାତ୍, ଏଇ ଜନ୍ମରେ ଏବଂ ପର ଜନ୍ମରେ ଦୁଃଖ ପ୍ରାପ୍ତ ହେବ। ତେଣୁ ଏ ଶ୍ଳୋକଟି କୁହାଯାଉଛି, ସେହି ପ୍ରସଙ୍ଗରେ ଭଗବାନ କହୁଛନ୍ତି କ'ଣ ହେବ ନା, ଏଠି ଯେଉଁ କହୁଛନ୍ତି ମେ ମଦର୍ଥଂ ମତ୍ ସମ୍ବନ୍ଧୀ ବା ନ ଭୂୟା ନ ଭବତୁ, ଭଗବାନ କହୁଛନ୍ତି ମୁଁ ନ ମତ୍ ଭୟା କହିଲେ କ'ଣ, କହୁଛନ୍ତି ନ ମେ ମୋର ବା ମୋର ସମ୍ବନ୍ଧୀ ଯେଉଁମାନେ ଅଛନ୍ତି ଯାଦବମାନେ ବା ଯେଉଁ ତାଙ୍କ ଭକ୍ତମାନେ ତାଙ୍କର ନିଜଜନ, ନ ମେ କହିଲେ ନା ମଧ୍ୟ ମତ ସମ୍ବନ୍ଧୀ ବା ନ ଭୂୟା, ନ ଭୂୟା କହିଲେ ନ ହଉ ସେସବୁ ନ ହଉ, ମୁଁ ତାକୁ ସେଇଟାକୁ ମୁଁ ଯେମିତି ହରଣ କରିବା ପାଇଁ ଚିନ୍ତା ନ କରେ, ନ ମୟି ପର୍ଯ୍ୟବଶ୍ୟତୁ ମୋର ଏଭଳି ଚିନ୍ତା ନ ଆସୁ। ତତ୍ର ହେତୁ ତାର କାହିଁକି କ'ଣ ସେଭଳି ଚିନ୍ତା କାହିଁ ନ କରିବା ନାହିଁ, ତାହାର କାରଣ ହେଉଛି ଏଇଭଳି ଭାବରେ ଏଇ ଶ୍ଳୋକରେ କହୁଛନ୍ତି ସେଇଟା। ତେଣୁ ଇହ ଜନ୍ମନି ଏ ଜନ୍ମରେ କ'ଣ ଦୁଃଖ ପାଇବା ନା ଅଳ୍ପାୟୁଷ, ଆୟୁଷ ଯେତିକି ଥିବ ସେଇଟା କମିଯିବ ଅଳ୍ପାୟୁଷ, ଏବଂ ଜୀବନେ ବି ଶତ୍ରୁ ବି ପରାଜିତ, ଏବଂ ଜୀବିତ ଥିଲାବେଳେ ମଧ୍ୟ ଶତ୍ରୁ ଦ୍ୱାରା ପରାଜିତ ହେବେ, ଏବଂ ରାଜା ଚ୍ୟୁତା ରାଜ୍ୟରୁ ଭ୍ରଷ୍ଟ ହୋଇଯିବେ, ରାଜ୍ୟ ବିଚ୍ୟୁତ ହେବେ, ଏବଂ ପରଜନ୍ମରେ ଲୋକମାନଙ୍କୁ ଉଦ୍ବେଗ ଦେବେ ସର୍ପଯୋନି, ଏଇଭଳି ଭାବେ ସର୍ପଯୋନି। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଏସବୁ କଥା, ଆମର ସମୟ ହୋଇଗଲା, ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକି କଥାକୁ ବିଶ୍ରାମ ଦେବା।
ଆରେ